भागवतम प्रथम स्कंद द्वितीय अध्याय श्लोक छ। सभी पुंसां परो धर्मो सभी पुंसां परो धर्मो गतो भक्ति रदुपजे यतो भक्ति रभक्षजे अयतु कीय प्रतिहदा अयतु कीय प्रतिहदा जयात्मासु प्रसिदति जयात्मासु प्रसिदति सवै पुंसां परो धर्मो यतो भक्ति रदुख्यजे अयतो कीय प्रतिहता जयात्मा सुप्रसिदति। सवै पुंसां परो धर्मो यतो भक्ति रदुख्यजे अयतो कीय प्रतिहता जयात्मा प्रसिद्धि सभी पुंसां परो धर्मो यतो भक्ति रदुख्यजे अयतो कीय प्रतिहता जयात्मा प्रसिद्धि सभी पुंसां परो धर्मो यतो भक्ति रदुख्यजे अयतो कीय प्रतिहता जयात्मा सुप्रसिद्धि। सभी पुंसां परो धर्मो यतो भक्ति रदुख्यजे अयतो कीय प्रतिहता जयात्मा सुप्रसिद्धि। हरे कृष्णा भक्त सज्जन बंद मातृबंद आज आमर रविवार कार्यक्रम माताजी पचुक सुबुति कथा कहते मझे ଆମେ ଗତ ରବିବାର ଆମେ କହୁଥିଲେ କିଭଳି ଭାବରେ ଭାଗବତମ ଆରମ୍ଭ ହୋଇଥିଲା କଥା, ତେଣୁ ଏଇ ଭାଗବତମ ଆରମ୍ଭରେ ଯେଉଁ ନୈମିଷାରଣ୍ୟ ରହିଛି ଉତ୍ତରପ୍ରଦେଶରେ ବର୍ତ୍ତମାନ ମଧ୍ୟ ସେ ସ୍ଥାନ ଅଛି ନୈମିଷାରଣ୍ୟ। ସେ ନୈମିଷାରଣ୍ୟରେ ଅଠାଅଶୀ ହଜାର ଋଷି ଅଠାଅଶୀ ହଜାର ଋଷି ଉପସ୍ଥିତ ଅଛନ୍ତି। ଏଇଟା ହେଉଥିଲା କଳିଯୁଗ ଯେଉଁ ଆରମ୍ଭରେ, କଳିଯୁଗର ଆରମ୍ଭର 200 ବର୍ଷ ପରେ ଆରାଡ଼ି 5300 ବର୍ଷ ତଳର କଥା। ସେଠି 88,000 ଋଷିମାନେ ଉପସ୍ଥିତ ହୋଇ ସେମାନେ କଳିଯୁଗର ଲୋକମାନଙ୍କର କେମିତି ମଙ୍ଗଳ ହେବ ସେଥିପାଇଁ ଯଜ୍ଞର ଆରମ୍ଭ କରିଥିଲେ। ତେଣୁ ଆମର ମଧ୍ୟ ଇଏ ଯଜ୍ଞ ଚାଲିଛନ୍ତି, ଏଠି ମଧ୍ୟ ଯଜ୍ଞର ବ୍ୟବସ୍ଥା କରାଯାଉଛି, କଳିଯୁଗ ଲୋକମାନଙ୍କର କେମିତି ମଙ୍ଗଳ ହେବ। ଯେଉଁମାନେ ସେଇ ଧାରାରେ ଆସୁଛନ୍ତି ଯେ ସାଧୁଙ୍କର ଇଏ ହେଉଛି ସେବା ପର ଉପକାର, କେମିତି ଜୀବର କଲ୍ୟାଣ ହେବ, ସାଧୁଙ୍କର କୌଣସି କର୍ତ୍ତବ୍ୟ ନାହିଁ। ସାଧାରଣତଃ ସମସ୍ତ ମନୁଷ୍ୟ ମାନଙ୍କର ଛଅଟି କର୍ତ୍ତବ୍ୟ ରହିଛି। କ'ଣ କ'ଣ ସେ କର୍ତ୍ତବ୍ୟ? ପ୍ରଥମେ ହେଲା ଦେବତାମାନଙ୍କ ପ୍ରତି ଆମର କର୍ତ୍ତବ୍ୟ ରହିଛି, ଦେବତାମାନେ ଆମକୁ ସବୁ ପ୍ରଦାନ କରୁଛନ୍ତି ବାୟୁ। ଦେବତା ଯଦି ଗୋଟେ ମିନିଟ୍ ବନ୍ଦ ହୋଇଯିବ ନିଶ୍ୱାସ ଆମର, ତାହେଲେ ଆମେ ମୃତ୍ୟୁବରଣ କରିବା। ଏହିଭଳି ଭାବରେ ଦେବତାମାନଙ୍କ ପ୍ରତି ଆମର ଋଣ ରହିଛି। ଋଷିମାନଙ୍କ ପ୍ରତି ଆମେ ଯେଉଁ ଶାସ୍ତ୍ର ବର୍ତ୍ତମାନ ଶ୍ରବଣ କରୁଛେ, ଏ ଋଷିମାନେ ଯେଉଁ ରଚନା କରିଛନ୍ତି, ଋଷିମାନେ ବ୍ୟାସଦେବ ଭଗବାନଙ୍କର ଜଣେ ଅବତାର। ଋଷିମାନେ ବିଶେଷ ଭାବରେ ବ୍ୟାସଦେବ ସେ ହେଉଛନ୍ତି ଭଗବାନଙ୍କର ଜଣେ ଅବତାର ବ୍ୟାସଦେବ। ତେଣୁ ସେ ଏଇ ଲୋକମାନେ ଲୋକସ୍ୟ ଅଜାଣନ୍ତୁ, ଲୋକମାନେ ଜାଣନ୍ତି ନାହିଁ ଯେ ସେମାନେ ଭବରୋଗରେ ଗ୍ରସ୍ତ ଅଛନ୍ତି ବୋଲି। ଭବରୋଗରେ ସେମାନେ ଗ୍ରସ୍ତ ଅଛନ୍ତି, ଆମେ ଜାଣୁଛେ ଆମକୁ ଥଣ୍ଡା ହେଲେ ବା ଜ୍ୱର ହେଲେ ଏଇଟା ରୋଗ ବୋଲି ଆମେ ଜାଣୁଛେ, ତେଣୁ ଆମେ ଡାକ୍ତରଙ୍କ ପାଖକୁ ଯାଉଛେ। କିନ୍ତୁ ଆମେ ଯେ ଭବରୋଗରେ ଆକ୍ରାନ୍ତ ହୋଇଛେ ସେଇଟା ଆମେ ଜାଣିନୁ, କିନ୍ତୁ ଜାଣିଲେ ସିନା ଆମେ ଯିବା ଡାକ୍ତରଙ୍କ ପାଖକୁ। ତେଣୁ ଭବରୋଗରେ ଯେ ଡାକ୍ତର ସେ ଜାଣନ୍ତି ଏ କଥା, ସେ ପାଗଳ, ପାଗଳ ଅବସ୍ଥାରେ ଆମେ ରହିଛେ, ତେଣୁ ପାଗଳ କ'ଣ ଜାଣିବ ମୁଁ ପାଗଳ ଅଛି, ତେଣୁ ମୁଁ ଟ୍ରିଟମେଣ୍ଟ ହେବି ଯାଇକି ଡାକ୍ତରଙ୍କ ପାଖକୁ ଯିବ ଏବଂ ଅନ୍ୟମାନେ ନେଇକିରି ଡାକ୍ତରଖାନାକୁ ଯିବେ, ପାଗଳ ରାଞ୍ଚି ନେଇକି ନେବେ। ସେହିଭଳି ଭାବରେ ଋଷି ଆମେ ପାଗଳ ଅବସ୍ଥାରେ ଅଛେ, ଆମେ ଯେ ଭବରୋଗରେ ଗ୍ରସ୍ତ ହୋଇକି ରହିଛେ, ଭବରୋଗରୁ ମୁକ୍ତ ହେବା ଆମର ଜୀବନ ଲକ୍ଷ୍ୟ, ଏଇଟାକୁ ଆମେ ଭୁଲି ଯାଇଛେ। ତେଣୁ ବ୍ୟାସଦେବ ଯେକି ଭଗବାନଙ୍କ ଜଣେ ଅବତାର, ସେ ଦେଖିଲେ ମନୁଷ୍ୟମାନେ ଏ ଭବରୋଗ ଭୋଗ କରୁଛନ୍ତି, ଏ ଭବରୋଗରୁ ଦୂର କରିବା ପାଇଁ ଔଷଧ ରଚନା କଲେ। ଶାସ୍ତ୍ର ହେଉଛି ଔଷଧ, ଭବୁ ସ୍ୱରାତ ଭବର, ଭବରୋଗର ଔଷଧ ହେଉଛି ଏଇଟା। ଏ ଔଷଧକୁ ଖାଇବାକୁ ପଡ଼ିବ ନାହିଁ, ଆପଣ ଯେଉଁ ଔଷଧ ଆଣୁଛନ୍ତି ମେଡ଼ିକାଲ ହୋମିଓପାଥି ହେଉ ଏଲୋପାଥି ହେଉ ବା ଆୟୁର୍ବେଦିକ ହେଉ, ଏଇଟା ଖାଇବାକୁ ପଡ଼ୁଛି। କିନ୍ତୁ ଏ ଔଷଧ ଏଭଳି କେବଳ ଶୁଣିଲେ ଔଷଧ କାମ ଦେବ, ଶ୍ରତ୍ର ମନ ବିରାମାର ଭାଗବତ ଶାସ୍ତ୍ର ରଚନା କଲେ ଇଏ ହେଉଛି ଔଷଧ। ତେଣୁ ଇଏ ଭାଗବତ ଶାସ୍ତ୍ର ଏଭଳି ଯଶ୍ୟାମ ବି ଶୁଏ ମାଣାୟାମ, କେବଳ ଶୁଣିବା ପାଇଁ ଆରମ୍ଭ କରିଛନ୍ତି। ଆପଣ ଆମେ ତ କେତେ ଥର କହିଲେଣି ଭାଗବତ, ଯେଉଁମାନେ କେବଳ ଶୁଣିବା ପାଇଁ ଆରମ୍ଭ କରୁଛନ୍ତି ତାଙ୍କ ଭବରୋଗ ଚାଲିଯିବ, ଏଭଳି ଔଷଧ ଇଏ। ଯାହା ହଉ, ଋଷିମାନଙ୍କ ପ୍ରତି ଆମର ଋଣ ରହିଛି, ଦେବର୍ଷି ଭୂତ ଜୀବମାନଙ୍କ ପ୍ରତି ଆମର ଋଣ ରହିଛି। ଆମେ ଖାଦ୍ୟ ଖାଉଛେ, ବୃକ୍ଷ ଇତ୍ୟାଦି ସବୁ ଖାଦ୍ୟ ଆମକୁ ଦେଉଛନ୍ତି, ତେଣୁ ଏଇଭଳି ଭାବରେ ଆମେ ବହୁତ ଜୀବମାନଙ୍କ ପକ୍ଷରେ ଋଣୀ ରହିଛେ, ଭୂତ ଋଣ ବୋଲି ତାକୁ କୁହାଯାଏ। ଆମର ଯେଉଁମାନେ ବନ୍ଧୁବାନ୍ଧବ ଅଛନ୍ତି ଆପ୍ତ ବନ୍ଧୁମାନଙ୍କୁ ଆମ ପ୍ରତି ବହୁତ ଉପକାର କରୁଛନ୍ତି, ତାଙ୍କ ପ୍ରତି ଆମେ ଋଣୀ ରହିଛେ। ମନୁଷ୍ୟମାନେ ସାଧାରଣ ଭାବରେ ମନୁଷ୍ୟମାନଙ୍କ ପ୍ରତି ଆମର ଋଣ ରହିଛି ଏବଂ ପିତା ମାତାଙ୍କ ପ୍ରତି ଆମର ଋଣ ରହିଛି, ଏ ଛଅଟି ଋଣ ଆମର ସମସ୍ତଙ୍କର ରହିଛି। କିନ୍ତୁ ସାଧୁଙ୍କର କୌଣସି ଋଣ ନଥାଏ, କାହିଁକି ତାଙ୍କ ପିତାମାତା ନାହାନ୍ତି, ନା ତାଙ୍କର ସେ ଖାଦ୍ୟ ଖାଉନାହାନ୍ତି, ନା ସେ ଶାସ୍ତ୍ର ଅଧ୍ୟୟନ କରୁନାହାନ୍ତି, ତାହେଲେ କାହିଁକି ତାଙ୍କ ଋଣ ନାହିଁ? ଗତ ମୁକୁନ୍ଦ ପରିହୃତ୍ୟ କର୍ତ୍ତମ, ଯେହେତୁ ସେମାନେ ଭଗବାନଙ୍କ ସେବାରେ ଗତ ରହିଛନ୍ତି, ସ ସେମାନେ ସମସ୍ତ ଋଣରୁ ମୁକ୍ତ ହୋଇଯାଇଛନ୍ତି। ଭଗବାନଙ୍କ ସେବାରେ ରତ ରହିଲେ ତାଙ୍କର ଆଉ କୌଣସି ଋଣ ରହେ ନାହିଁ। କୃଷ୍ଣ ଭକ୍ତି କହିଲେ ସର୍ବକର୍ମକୃତ ହୁଏ। ଏଭଳି ଏଇଟା ବିଶ୍ୱାସ ରଖିବାର ଅଛି, ଶ୍ରଦ୍ଧା ଆପଣମାନଙ୍କର ଶ୍ରଦ୍ଧା ଅଛି, ଯେଉଁଥିପାଇଁ ଆପଣମାନେ ଆସୁଛନ୍ତି। ଏ ଶ୍ରଦ୍ଧା ବିଶ୍ୱାସ, ଶ୍ରଦ୍ଧା ସତ୍ୟ ବିଶ୍ୱାସ କହି ସୁଦୃଢ଼ ନିଶ୍ଚୟ, ଶ୍ରଦ୍ଧା କହିଲେ ସୁଦୃଢ଼ ବିଶ୍ୱାସ। ପ୍ରଭୁପାଦମାନଙ୍କ ଉଦାହରଣ ଦିଅନ୍ତି, ଆମେ ଯେତେବେଳେ ଠିଆ ରହୁଛେ ବାରିକ ପାଖରେ ସେଲୁନକୁ ଯାଉଛେ, ସେଠି ଆଖି ବିଜି ଶୋଇପଡ଼ୁଛେ ମଧ୍ୟ, ବାରିକ ତାର କ୍ଷୀର ଚାଲିଛି, କେତେବେଳେ ଯଦି ତଣ୍ଟିରେ ମାରିଦେବ ଛୁରୀ ତାହେଲେ ଆମେ କ୍ଷୀର ମାରିଦେବ ଚାଲିଯିବା, କିନ୍ତୁ ଆମର ବିଶ୍ୱାସ ଅଛି ସେ କଳା କରିବ ନାହିଁ, ଏଇ ବିଶ୍ୱାସ। ସେଇଭଳି ଭାବରେ ଶ୍ରଦ୍ଧା, ଶ୍ରଦ୍ଧା କହିଲେ ବିଶ୍ୱାସ, ସୁଦୃଢ଼ ବିଶ୍ୱାସ। କ'ଣ କୃଷ୍ଣ ଭକ୍ତି କହିଲେ ସର୍ବକର୍ମକୃତ ହୁଏ। ଭଗବାନ ଯଦି ଭକ୍ତି କରାଯିବ ତାହେଲେ ସମସ୍ତ କର୍ତ୍ତବ୍ୟ ସମ୍ପାଦନ ହୋଇଗଲା, ସେ ଋଣମୁକ୍ତ ହୋଇଗଲେ। ତେଣୁ ସାଧୁଙ୍କର କୌଣସି ଋଣ ନାହିଁ, କର୍ତ୍ତବ୍ୟ ନାହିଁ, କିନ୍ତୁ ସେ ଚାହାନ୍ତି କେମିତି ଜୀବର ମଙ୍ଗଳ ହେଉ, ସାଧୁ ହେଉଛି ସେଇଟା। ତେଣୁ ଯେଉଁଭଳି ଭାବରେ 88,000 ଋଷି ସାଧୁମାନେ ଉପସ୍ଥିତ ହୋଇଥିଲେ କେମିତି ଜୀବର କଲ୍ୟାଣ ହେବ, ସେହିଭଳି ଭାବରେ ସେହି ପରମ୍ପରାରେ ଆମର ଗୁରୁଦେବ, ତାଙ୍କର ଗୁରୁଦେବ, ଏଇଭଳି ଭାବରେ ସେହି ଭକ୍ତମାନେ ସବୁ ଆସୁଛନ୍ତି, ସାଧୁମାନେ ଆସୁଛନ୍ତି। ତେଣୁ ସେମାନେ ଏଇ ଜ୍ଞାନ ପ୍ରାପ୍ତ ହୋଇଛନ୍ତି, ମନୁଷ୍ୟମାନଙ୍କର କେମିତି ଉପକାର ହୋଇପାରିବ, କେମିତି ମଙ୍ଗଳ ହୋଇପାରିବ, ଆତ୍ୟନ୍ତିକ ପ୍ରକୃତ ମଙ୍ଗଳ କେମିତି ହୋଇପାରିବ। ତେଣୁ ସେ ଯଜ୍ଞ କରିଥିଲେ, ସେ ଯଜ୍ଞ କହିଲେ କାଷ୍ଠରେ କ'ଣ ଗୀତ ଆହୁତି ଦେଉଥିଲେ, ସେ ଯଜ୍ଞ କରୁଥିଲେ ସେ। କିନ୍ତୁ ବର୍ତ୍ତମାନ ଆମେ ଯେଉଁ ଯଜ୍ଞ କରୁଛେ, ଇଏ ହେଉଛି ଭାଗବତମ ଯଜ୍ଞ ବା ଶାସ୍ତ୍ର ଯଜ୍ଞ। ଭଗବତ ଗୀତା ଆପଣମାନେ ପଢ଼ିଲେ, 12 ବର୍ଷ କାଳ ଶ୍ରବଣ କଲେ, ଅନ୍ତିମରେ ଭଗବାନ କହିଲେ ଯେଉଁମାନେ ଭଗବତ ଗୀତା ପାଠ କରିବେ ସେମାନେ ଯଜ୍ଞ ମାଧ୍ୟମରେ ମୋର ଆରାଧନା କରିବେ। ଅଧ୍ୟକ୍ଷ ଚଜ ଇମଂ ଧର୍ମ ସମ୍ବାଦ ମହାବେୟ ଜ୍ଞାନ ଯଜ୍ଞେନ ତେନା ନିଷ୍ଠସ୍ଥା ମିତି ନମତି। ଇଏ ଜ୍ଞାନ ଯଜ୍ଞ, ଆମେ ଯେଉଁ ବର୍ତ୍ତମାନ କଥା କହୁଛୁ, ଇଏ ହେଉଛି ଜ୍ଞାନ ଯଜ୍ଞ। ଏଇ ଯଜ୍ଞ ଦ୍ୱାରା ସମଗ୍ର ମାନବର କଲ୍ୟାଣ ହେବ, ଯେଉଁମାନେ ଶ୍ରବଣ କରିବେ ସେମାନଙ୍କର କଲ୍ୟାଣ ହେବ, କଲ୍ୟାଣ ସାଧନ ହେବ। ସାଧୁମାନଙ୍କର ଏକମାତ୍ର ତାଙ୍କର ଚିନ୍ତା କେମିତି ଜୀବମାନଙ୍କର ମଙ୍ଗଳ ହେଉ। ଆମର ଜଣେ ସାଧୁ ଅଛନ୍ତି, ଏଠି ଆସିବେ ବର୍ତ୍ତମାନ ପୂଜା କରିବେ, ଏ ସାଧୁ ଜଣଙ୍କର ଭାରି ଚିନ୍ତା, ଆମେ ଏତେ ବର୍ଷ ହେଲା ଯଜ୍ଞ କରୁଛେ କାହିଁକି ଭକ୍ତମାନଙ୍କର ବୁଦ୍ଧି ହେଉନାହିଁ, ଭକ୍ତମାନେ କାହିଁକି ମଙ୍ଗଳ ସାଧନ ହେଉନାହିଁ, ମଙ୍ଗଳ ତ କାହିଁକି ପ୍ରାପ୍ତ ହେଉନାହାନ୍ତି, ସେମାନେ ଆସୁନାହାନ୍ତି କାହିଁକି, ଅଧିକରୁ ଅଧିକ ଭକ୍ତ କାହିଁକି ଆସୁନାହାନ୍ତି। ଆମର ଯେ ସାଧୁ ସେ ଚାହୁଁଛନ୍ତି ଅଧିକରୁ ଅଧିକ ଭକ୍ତ ଆସନ୍ତୁ, ଅଧିକରୁ ଅଧିକ ତାଙ୍କର ମଙ୍ଗଳ ହେଉ, ତାଙ୍କର ଜୀବନ ଧନ୍ୟ ହେଉ। ଯାହା ହେଉ, ଇଏ ଯେଉଁ ରହିଛି କେଚିତ୍ ଖୁବ୍ କ୍ୱଚିତ୍ ଲୋକ ଇଏ କଲ୍ୟାଣକର ମାର୍ଗ ବୋଲି ଜାଣନ୍ତି ଏବଂ ଗ୍ରହଣ କରନ୍ତି, ଖୁବ୍ କ୍ୱଚିତ୍ ଲୋକ। ଭଗବତ ଗୀତା ଭାଗବତ କହିଲେ ମଧ୍ୟ ଭଗବତ ଗୀତାକୁ ଭୁଲିବା ନାହିଁ, ଯାହା ଭଗବତ ଗୀତାରେ ଅଛି ତାକୁ ବିସ୍ତାର କରାଯାଇଛି ଭାଗବତମରେ। ଏହି ପ୍ରସଙ୍ଗରେ ଆମେ ଗୋଟେ କଥା କହିବା, ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ଏ କଥାଟି କୁହନ୍ତି। ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ଗୋଟେ କଥା କହୁଥିଲେ, ଜଣେ ମା' ତାଙ୍କର ପିଲାକୁ ପାଠ ପଢ଼ାଇଲେ, ସେ ତ ସ୍କୁଲକୁ ଯାଉଛି କ'ଣ ପଢ଼ୁଛି ମା' ଜାଣୁନି, କିନ୍ତୁ ଘରେ ଯେତେବେଳେ ଟିଉସନ୍ କରୁଛନ୍ତି, ଟିଉସନ୍ ମାଷ୍ଟର ଆଣିଛନ୍ତି, ଟିଉସନ୍ ମାଷ୍ଟର ପାଠ ପଢ଼ାଉଛନ୍ତି, ABC ଯେମିତି ABC ତିନିଟା, ମାନେ ପ୍ରଥମେ ABCD ପଢ଼ୁଛନ୍ତି, ସେ ଅକ୍ଷର ପଢ଼ୁଛନ୍ତି, 26 ଅକ୍ଷର ରହିଛି ଇଂରାଜୀରେ, ତେଣୁ ଇଂରାଜୀ ଭାଷା ସଫିସିଏଣ୍ଟ, ଶୁଦ୍ଧ ମାନେ ପୂର୍ଣ୍ଣ ଭାଷା ନୁହଁ। ଆମର ସଂସ୍କୃତରେ କେତେ ଭାଷା, କେତେ ଅକ୍ଷର ରହିଛି, 49 ପାଖାପାଖି ଅକ୍ଷର ରହିଛି, କିନ୍ତୁ ଇଂଲିଶରେ 26 ଅକ୍ଷର, ତେଣୁ ପୂର୍ଣ୍ଣ ଯେଉଁ ସଂସ୍କୃତର ଓ ଇଂଲିଶ ଅନୁବାଦ ହୋଇପାରିବ ନାହିଁ। ତେଣୁ ସଂସ୍କୃତ ଶବ୍ଦକୁ କେତେ ପ୍ରଭୁପାଦ ମହାରାଜ ସେଇ ଇଂଲିଶ ସେଇ ସଂସ୍କୃତକୁ ରଖିଛନ୍ତି ଇଂଲିଶରେ। ଯାହା ହଉ, ଏ ବି ସି ଡ଼ି ପଢ଼ା ହେଉଛି, ଏ ବି ସି ଡ଼ି ମା ଶୁଣୁଛି ଛୋଟ ପିଲା ପଢ଼ୁଛି ଏ ବି ସି ଡ଼ି। ଯେତେବେଳେ ବଡ଼ ହେଇଗଲା ସେ ପିଲା, ଆଉ ଟିକେ ଏରିଥମେଟିକ୍ ଜିଓମେଟ୍ରି ତା ପଢ଼ିଲା, ତ ଜିଓମେଟ୍ରିରେ ବି ସେ ଏ ବି ସି ରହିଛି, ତିନିଟା ଯେଉଁ ରେଖା ରହିଛି ଜିଓମେଟ୍ରି, କ'ଣ ତା କୁହନ୍ତି ଟ୍ରାଙ୍ଗଲ ଓଡ଼ିଆରେ କ'ଣ ତ୍ରିକୋଣ, ତ୍ରିକୋଣ ଯେଉଁ ରହିଛି ତ୍ରିଭୁଜ, ତ୍ରିଭୁଜରେ ଏ ବି ସି, ସେତେବେଳେ ମଧ୍ୟ ଏ ବି ସି ମା କହୁଛି ଏତେ ବର୍ଷ ହେଲାଣି କିଛି ପଢ଼ାଉଛି ସେ ମାଷ୍ଟର, ଖାଲି ଏ ବି ସି ଆଉ କିଛି ନାହିଁ, ବିଦା କରିଦେଉଛନ୍ତି। ତେଣୁ ଏଇଭଳି ଭାବରେ ବହୁତ ହାୟର ମ୍ୟାଥମେଟିକ୍ସ ରହିଛି, କିନ୍ତୁ ସେଇ ଲୋୟର ମ୍ୟାଥମେଟିକ୍ସରେ ଯାହା ପଢ଼ା ହେଉଥିଲା ସେଇଟା ମଧ୍ୟ ରହିଛି। ତେଣୁ ଭଗବତ ଗୀତାରେ ଯେଉଁ ଭଗବାନ କହିଲେ, ଯେଉଁମାନେ ଭଗବତ ଗୀତାକୁ ଅଧ୍ୟୟନ କରିବେ, ଅଷ୍ଟାଦଶ ଅଧ୍ୟାୟରେ ଭଗବାନ ସେଟା କହିଲେ, ଅଧ୍ୟକ୍ଷ ଚଦିମନ୍ ଧର୍ମ ସମ୍ବାଦ ମହାବୟୋ, ଭଗବତ ଗୀତା ହେଉଛି କ'ଣ, ଆବୟୋ ଭଗବାନ ଏବଂ ଅର୍ଜୁନଙ୍କ ଭିତରେ ଧର୍ମର ସମ୍ବାଦ। ଆମେ ବହୁତ ସମ୍ବାଦ ପଢ଼ୁଛେ, ସକାଳୁ ଉଠିଲେ ସମ୍ବାଦପତ୍ର ଦେଖୁଛେ, ନ୍ୟୁଜ୍ ଶୁଣୁଛେ, କେତେ ଟିଭିରେ ସବୁ ଦେଖୁଛେ କ'ଣ ନ୍ୟୁଜ୍ ହେଲା। ସମସ୍ତେ ବୃଦ୍ଧ ହେଇଗଲେଣି, ଆଖିକି ଦୁଶୁନି, କିନ୍ତୁ ତଥାପି ସମାଜ ଦେଖୁଛନ୍ତି କ'ଣ ଅଛି ନ୍ୟୁଜ୍, ଏ ସମ୍ବାଦ ଜାଣିବା ପାଇଁ ବହୁତ ଆଗ୍ରହ ରହିଛି। କିନ୍ତୁ ଧର୍ମ ସମ୍ବାଦ ଜାଣିବା ପାଇଁ ଖୁବ୍ କ୍ୱଚିତ ଲୋକ ଆଗ୍ରହ ରହିଛି। ଭାଗବତମର ଦ୍ୱିତୀୟ ସ୍କନ୍ଧରେ ସୁଖଦେବ ଗୋସ୍ୱାମୀ କଥା କହିବେ, ପରୀକ୍ଷିତ ମହାରାଜ ପ୍ରଶ୍ନରେ ସୁଖଦେବ ଗୋସ୍ୱାମୀ କହୁଛନ୍ତି, ସାଧାରଣତଃ ଆମର ଯେଉଁଟା କର୍ତ୍ତବ୍ୟ ନୁହଁ ସେଇଟା ହିଁ ଆମେ କରୁଛେ। ସ୍ୱତବ୍ୟାଧିନୀ ରାଜେନ୍ଦ୍ର ନୃଣାଂ ସନ୍ଧି ସହସ୍ରଶଃ ଅପଶ୍ଚତ୍ ଆତ୍ମତତ୍ତ୍ୱ ଗୃହେଷୁ ଗୃହମେଇ ଦିନ। ହଜାର ହଜାର କଥା ଶୁଣୁଛନ୍ତି ବା ଦେଖୁଛନ୍ତି ବା କହୁଛନ୍ତି, କିନ୍ତୁ ଆତ୍ମତତ୍ତ୍ୱ ବିଷୟରେ ଖୁବ୍ କ୍ୱଚିତ ଲୋକ ସେ ବିଷୟରେ ଆଗ୍ରହ ପ୍ରକାଶ କରୁଛନ୍ତି। ସେ କଥା କୌଶଳ ଜାଣିଛନ୍ତି, ଆମେ ଜାଣିନେ ଆମେ ବ୍ୟସ୍ତ ହେଇଯାଉଛେ, ଖୁବ୍ କ୍ୱଚିତ ଲୋକ ଆସିବେ। କାରଣ ଏଠି ଯଦି ଆଉ କିଛି ହେଉଥାନ୍ତା, ତୁମେ ଯାହା ଚାହିଁବ ତାହା କରିବ, ଯାହା ଖାଇବ ତାହା ହେବ, ସବୁ ହେବ, ତାହେଲେ ବହୁତ ଲୋକ ଆସନ୍ତେ, ବହୁତ ଗାଡ଼ି ଘୋଡ଼ା ଏଠି ରହିଯାଆନ୍ତେ ଆସିକରି। କିନ୍ତୁ ଏଠି ସବୁ ପ୍ରକାର ଷ୍ଟ୍ରିକ୍ଟନେସ୍ ରହିଛି, ସବୁ ପ୍ରକାର କଣ୍ଟ୍ରୋଲ ରହିଛି, ବିଧି ନିଷେଧ ସବୁ ରହିଛି, ତେଣୁ କ୍ୱଚିତ ଲୋକ ଆସିବେ ଏଠି। କିନ୍ତୁ ତଥାପି କ୍ୱଚିତ ଲୋକ ଭକ୍ତି ସିଦ୍ଧାନ୍ତ ସୋସାଇଟିକୁ କହନ୍ତି, ଯଦି ଜଣେ ବ୍ୟକ୍ତି ମଧ୍ୟ, ଯଦି ଆମର ଗୁରୁଦେବ କହନ୍ତି ସେମାନେ ଗୋଟିଏ ବ୍ୟକ୍ତିକୁ ଉଦ୍ଧାର କରିବା ପାଇଁ ଗ୍ୟାଲନ ଗ୍ୟାଲନ କ'ଣ ଗ୍ୟାଲନ ସ୍ପିରିଚୁଆଲ ବ୍ଲଡ୍ ସେମାନେ ଖର୍ଚ୍ଚ କରନ୍ତି, ଗ୍ୟାଲନ ଗ୍ୟାଲନ ବ୍ଲଡ୍ ଖର୍ଚ୍ଚ କରନ୍ତି। ଗୋଟିଏ ବ୍ୟକ୍ତି ଗୋଟିଏ ଭୌତିକ ମାୟାରୁ ଉଦ୍ଧାର ହେବାଟା ବହୁତ ବଡ଼ କଥା, କାରଣ ଯଦି ଗୋଟିଏ ବ୍ୟକ୍ତିକୁ ଉଦ୍ଧାର କରିଦେଲା ତାହେଲେ ତା'ର ଜୀବନ ସାର୍ଥକ ହୋଇଯିବ। ତେଣୁ ଯାହା ହଉ, ଆମେ ଚାହୁଁଛେ ଅଧିକରୁ ଅଧିକ ଆସନ୍ତୁ, ଅଧିକ ଅଧିକ ତାଙ୍କର ମଙ୍ଗଳ ହେଉ, ସେଥିପାଇଁ ସବୁ ବ୍ୟବସ୍ଥା କରାଯାଉଛି। ତେଣୁ ସେହିଭଳି ଭାବରେ ଏଇ 5300 ବର୍ଷ ତଳେ ଯେଉଁ ନୈମିଷାରଣ୍ୟରେ ମୁନିଋଷିମାନେ ଯେଉଁ ପ୍ରଶ୍ନ ପଚାରିଥିଲେ, ଛଅଟି ପ୍ରଶ୍ନ ବହୁତ ଗୁରୁତ୍ୱପୂର୍ଣ୍ଣ, ବହୁତ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ, ଆମେ ଗତ ରବିବାରରେ ତା କହିଥିଲେ। ତେଣୁ ସେ ପ୍ରଶ୍ନ ଯେତେବେଳେ ଆମେ କହିଥିଲେ, ସେ ପ୍ରଶ୍ନ ଯେତେବେଳେ ସୁତ ଗୋସ୍ୱାମୀ ପଚାରିଲେ, ସୁତ ଗୋସ୍ୱାମୀ ବର୍ତ୍ତମାନ ଚିନ୍ତା କରୁଛନ୍ତି କ'ଣ ସେ ପ୍ରଶ୍ନର ଉତ୍ତର ଦିଆଯିବ। ତେଣୁ ସୁଖଦେବ ଗୋସ୍ୱାମୀ ସୁତ ଗୋସ୍ୱାମୀ ସେ ଯେତେବେଳେ ପ୍ରଶ୍ନର ଉତ୍ତର ଦେବା ପାଇଁ ଆରମ୍ଭ କରିଛନ୍ତି, ଏ ଦ୍ୱିତୀୟ ଅଧ୍ୟାୟରୁ ଆରମ୍ଭ ହୋଇଛି ତାଙ୍କ କଥା। ପ୍ରଥମ ଅଧ୍ୟାୟରେ ସେ ବ୍ୟାସଦେବଙ୍କ କଥା ରହିଛି, ସ୍ୱର୍ଣ୍ଣକାଦିଙ୍କ କଥା ରହିଛି, ଏସବୁ କୁହାଯାଇଛି। ତେଣୁ ସୁତ ଗୋସ୍ୱାମୀ ଏଠୁ ଫାଷ୍ଟ ଆରମ୍ଭ କରିବେ, ତାଙ୍କର ପ୍ରଥମ କଥା ଆରମ୍ଭ ହେବ ଏଠୁ। ତେଣୁ ତିନୋଟି ଶ୍ଳୋକରେ ସେ ମଙ୍ଗଳାଚରଣ କରିଛନ୍ତି, ତିନୋଟି ଶ୍ଳୋକ। ଦୁଇଟି ଶ୍ଳୋକରେ गुरुदेव को नमस्कार करछंती उठे सुगरे भगवान एवं अन्य मान को प्रणाम करछंती तेणु ये तंकर मंगलाचरण मुझे कहती चिंता कर प्रश्न उत्तर दिया दिजा आम कमी कह आम जो ज्ञान प्राप्त होचे केमी से ज्ञान प्राप्त होचे आमर परंपरार आसुचे से ज्ञान गुरुदेव कृपा आम से ज्ञान प्राप्त होचे तेणु आम से ज्ञान प्राप्त होकरे भाव आम ये ज्ञान रही आमर भगव गुरुदेव भूली जावा ताले से प्रकृत ज्ञान हम ना से ज्ञान विफल हो मगासा मोह कर्माण मोह ज्ञान से ज्ञान विफल हो तेणु सत गोस्वामी गुरुदेव को दुईट श्लोक प्रणाम करेतमेत कृत्यम दैपायन विरह का पुत्रे तन्मयतयादुम तं सर्वभूत हृदय मुनिमानुतोस्मी तेणु प्रथम गुरुदेव को स्मरण कर गुरुदेव किए तर सुखदेव गोस्वामी गुरुदेव स्मरण कर तेणु से कहते ठाकुर जंग प्रवजंत मनुपेत जे जन्म आम कही कथा सुखदेव गोस्वामी माँ का गर्भ में बहुत वर्ष काल रहीगले से जन्म ना चाहू नथिले तेणु तांकर पिता व्यासदेव भगवान को अनुरोध करके आनिले भगवान जो आश्रांस देले भगवान जो प्रतिश्रुति दे तुम्हें मायाग्रस्त हम ना से आसिले जन्म ने चलिए प्रबोध्या करने छोट पिला जन्म ही ना पाखापाखि पंद्रह षोह वर्ष रहीगले माँ का गर्भ में तेणु जो आसिले से चलिए प्रबोध्या करने ब्रह्मचिंतन करुले से जंग प्रबजंत मनपेत मपेत कृत्यम तक नामकरण होना संस्कार किसी होना दैपायन विरह कातराज भाव दैपायन व्यासदेव दैपायन भी कह जाए कारण से द्वीपे जन्मग्रहण करते पराशर सत्यवती पुत्र हिसाब से द्वीप जन्मग्रहण करते दैपायन भी कह जा तेणु पिता बहुत विरह रे बहुत कातर होकर पचर जाह कहतर आज भाव आज भाव से डाकुंरह कहतर आज भाव तक नामकरण है कौन डाकबे पुत्रे थी ए पुत्र पुत्र भी डाकुंट पुत्रे थी तन्मयतया तन्मय सीए तेणु पुत्रे की तन्मयता तरब अभिनेदुम लेखन तरब अभिनेदुम तरब गच्छ सब रही आसुच प्रतिध्वनि आसी पुत्र कहला पुत्र आसमर भी इको रही कथा इको हो तेणु पुत्रे तन्मयता तरब अभिनेद तम सर्वभूत हृदय से गुरुदेव जे कि भगवान शक्ति रही परमात्मा शक्ति रही सर्वभूत हृदय समस्त जीवन हृदय कथा से जानती से मुनि मानतस्मी से मुनि को मु मोर प्रणाम जनाती तेणु से सुखदेव गोस्वामी जेकि संसारिण करुणा पुराण गुह्यम संसार व्यक्ति मान संसार दुख कष्ट भोग करमें कमी मंगल प्राप्ति उपाय जाणी ना तेणु ताकू सब गुह्य पुराण जिते पुराण अच्छा अठर पुराण अच्छा 18 ଉପପୁରାଣ ଅଛନ୍ତି, ଅନ୍ୟାନ୍ୟ ପୁରାଣ ମାନେ ମଧ୍ୟ ସବୁ ରହିଛନ୍ତି। ତା ଭିତରେ ସବୁଠୁ ବୃହତ୍ତମ ପୁରାଣ ହେଉଛନ୍ତି ଶ୍ରୀମଦ୍ ଭାଗବତମ୍, ସବୁଠୁ ବୃହତ୍ତମ ପୁରାଣ। ସମସ୍ତ ପୁରାଣ ରଚନା କରି ବ୍ୟାସଦେବ ସେ ସନ୍ତୋଷ ପ୍ରାପ୍ତ ହୋଇପାରୁନଥିଲେ, କିନ୍ତୁ ଯେତେବେଳେ ଭାଗବତ ପୁରାଣ ରଚନା କଲେ ସେତେବେଳେ ଟିକେ ସନ୍ତୋଷତା ପ୍ରାପ୍ତ ହେଲେ ସିଏ। ତେଣୁ ସଂସାରିଣ କରୁଣା କରୁଣା କରି ପୁରାଣ ବୁହମ୍ ଏଇ ଭାଗବତମ୍ ରଚନା କରିଥିଲେ, ଭାଗବତମ୍ କହିଥିଲେ। ମନୁଷ୍ୟ ଯେଉଁମାନେ ଶ୍ରବଣ କରିବେ ତାଙ୍କର ମଙ୍ଗଳ ପ୍ରକୃତ ହୋଇପାରିବ। ସାତ ଦିନ ଆୟୁଷ ଥିଲା ସୁଖଦେବ ଗୋସ୍ୱାମୀ ଏଇଟା ଜାଣିଥିଲେ। ତେଣୁ ପରୀକ୍ଷିତ ମହାରାଜ ଯେତେବେଳେ ଅଭିଶାପଗ୍ରସ୍ତ ହୋଇକରି ଗଙ୍ଗା ନଦୀ ତଟରେ ସୁକଟ ତାଲରେ ବସିଥିଲେ, କୌଣସି ଖାଦ୍ୟ କୌଣସି ପାନୀୟ ଗ୍ରହଣ କରିବେ ନାହିଁ ବୋଲି ସେ ମନସ୍ଥ କରିଥିଲେ। ତେଣୁ ସେହି ସମୟରେ ଅନ୍ୟମାନେ କହିପାରୁନଥିଲେ କ'ଣ କରାଯିବ। ଯେତେବେଳେ ପରୀକ୍ଷିତ ମହାରାଜ ପ୍ରଶ୍ନ ପଚାରୁଥିଲେ ମୋର କ'ଣ କର୍ତ୍ତବ୍ୟ, ମୋର ଆଉ ସାତ ଦିନ ଆୟୁଷ ଅଛି, କିନ୍ତୁ ସବୁ ସେଠି 60,000 ରୁକ୍ମିଣୀ ଋଷିମାନେ ଥିଲେ, ତେଣୁ ସେମାନେ ନିର୍ଣ୍ଣୟ କରିପାରୁନଥିଲେ କ'ଣଟା କରିବା କଥା। କାରଣ ଏ ଅପବର୍ଗ ରାସ୍ତାରେ ବହୁତ ପ୍ରକାର ଉପାୟ ରହିଛି, 10 ଅପବର୍ଗର ରାସ୍ତା ରହିଛି। ତେଣୁ କିଏ କହୁଥିଲେ ଦାନ କରନ୍ତୁ, କିଏ କହୁଥିଲେ ଯଜ୍ଞ କରନ୍ତୁ, କିଏ କହୁଥିଲେ ତପସ୍ୟା କରନ୍ତୁ, ଏହିଭଳି ଭାବରେ ଚାଲିଥିଲା କଥା। କିନ୍ତୁ ଯେତେବେଳେ ସୁଖଦେବ ଗୋସ୍ୱାମୀ ଆସି ପହଞ୍ଚିଗଲେ ସେତେବେଳେ ସେ ନିର୍ଣ୍ଣୟ ପ୍ରଦାନ କଲେ ଯେ ଏଇ ଭାଗବତଙ୍କୁ ଶ୍ରବଣ କର, ଏଇ ଭାଗବତଙ୍କୁ ଶ୍ରବଣ କଲେ ତୁମର ସମସ୍ତ ସିଦ୍ଧି ପ୍ରାପ୍ତ ହୋଇପାରିବ, ହେଉଛି ଉପାୟ ବର୍ଣ୍ଣନା କଲେ। ତେଣୁ ବର୍ତ୍ତମାନ ଯେତେବେଳେ ଗୁରୁଦେବଙ୍କୁ ସ୍ମରଣ କରୁଛନ୍ତି ସେତେବେଳେ ସୁଧ ଗୋସ୍ୱାମୀ ପାଇଗଲେ ଉତ୍ତର କ'ଣ କହିବେ। ବହୁତ ପ୍ରଶ୍ନ ରହିଛି, ଯେଉଁ ପ୍ରଶ୍ନର ଉତ୍ତର ଏତେ ସହଜ ନୁହଁ, କ୍ୱେଶ୍ଚିନ୍ ଆନ୍ସର୍ ବହି ଅଛି ତାକୁ ଦେଖି କହିଦେବା ତା ନୁହଁ। ଏମିତି ପ୍ରଶ୍ନ ଅଛି ଯେଉଁ ପ୍ରଶ୍ନର ଉତ୍ତର ଦେବା ଏତେ ସହଜ ସାଧ୍ୟ ନୁହଁ। କିନ୍ତୁ ଯେଉଁମାନେ ଭଗବାନ ଭକ୍ତ ସେମାନେ ସବୁ ପ୍ରଶ୍ନର ଉତ୍ତର ଦେଇପାରିବେ, ସବୁ ପ୍ରଶ୍ନର ଉତ୍ତର ଭଗବତ ଗୀତାରେ ରହିଛି, ଭାଗବତମ ରହିଛି, ସବୁ ପ୍ରଶ୍ନର ଉତ୍ତର ରହିଛି। ଭଗବତ ଗୀତାରେ ଭଗବାନ କହିଲେ 7 ଅଧ୍ୟାୟରେ ଯେ ମୁଁ ତୁମକୁ ଜ୍ଞାନ ଦେଉଛି, ଜ୍ଞାନମ ତେହମ ସବି ଜ୍ଞାନମ ଇଦମ୍ ବକ୍ଷ୍ୟାମି ଅଶେଷତ ଯଜ୍ଞାନ୍ତ ଅନ୍ୟ ଭୂମ ଜ୍ଞାନତବ୍ୟ ଅବଶିଷ୍ୟତେ। ମୁଁ ତୁମକୁ ସବୁ ଜ୍ଞାନ ଦେଉଛି, କେତେ ପ୍ରକାର ଜ୍ଞାନ ରହିଛି ଆମର ଏଇ ବୁର୍ଲାରେ, କେତେ ୟୁନିଭର୍ସିଟି ରହିଛି, କେତେ କଲେଜ ରହିଛି, କେତେ ସ୍କୁଲ ରହିଛି, କେତେ ପ୍ରକାର ଜ୍ଞାନ ରହିଛି, ଆହୁରି ବହୁତ ଜ୍ଞାନ ରହିଛି ଯେଉଁଠି ଏଠି ମିଳୁନାହିଁ, ଅନ୍ୟ ସ୍ଥାନରେ ସବୁ ମିଳୁଛି। ଏଇଭଳିଆ ପୃଥିବୀରେ ବିଭିନ୍ନ ପ୍ରକାର ଜ୍ଞାନ ରହିଛି, ଅନେକ ଜ୍ଞାନ ରହିଛି, କିନ୍ତୁ କେହି ଜ୍ଞାନୀ ବ୍ୟକ୍ତି କହିପାରିବ ନାହିଁ ଯେ ମୁଁ ତୁମକୁ ସମସ୍ତ ଜ୍ଞାନ ପ୍ରଦାନ କରୁଛି, ଯାହାକୁ ପ୍ରାପ୍ତ ହେଲା ପରେ ଆଉ କିଛି ଜାଣିବା ପାଇଁ ବାକି ରହିବ ନାହିଁ। ତେଣୁ ସେ ଜ୍ଞାନ ଭଗବାନ ଦେଇପାରିବେ, ଆଉ କେହି ଦେଇପାରିବେ ନାହିଁ, କାରଣ ସବୁ ଜ୍ଞାନ ଭଗବାନଙ୍କଠାରୁ ଆସୁଛି। ତେଣୁ ଭଗବାନ ସେ କଥା କହିଲେ ଯଜ୍ଞାନ୍ତ ଅନ୍ୟ ଭୂ ଜ୍ଞାନତବ୍ୟ ଅବଶିଷ୍ୟତେ, ଯାହାକୁ ଜାଣିଲେ ଆଉ କିଛି ବାକି ରହିବ ନାହିଁ। ତେଣୁ ସମସ୍ତ ପ୍ରଶ୍ନର ଉତ୍ତର ଗୀତା ଭାଗବତ ପାଇଯିବା, ସମସ୍ତ ପ୍ରଶ୍ନର ଉତ୍ତର। ତେଣୁ ଇଏ ଯେଉଁ ପ୍ରଶ୍ନ 6 ପ୍ରଶ୍ନ ପଚାରିଛନ୍ତି ସବୁ ଟାଇଟ୍ କରିଦେଇଛନ୍ତି, ଏମିତି କହିବେ ନାହିଁ, ସେମିତି କହିବେ ନାହିଁ, ହଉ ନାହିଁ, ଏଇଭଳି ଭାବରେ ସବୁ ପ୍ରକାର କହିଥିଲେ। ଆମେ ଗତକାଲି ଆଲୋଚନା କରିଥିଲେ ଗତ ରବିବାର, ମନୁଷ୍ୟ ଜୀବନ ବହୁତ ସହଜ ମାନେ କ'ଣ ଅଳ୍ପ କ୍ଷଣସ୍ଥାୟୀ, ପ୍ରାୟଣ ଅଳ୍ପାୟୁଷ ସଭ୍ୟ କଳାବୈଷ୍ଣ ଯୁଗେ ଜନା, ପ୍ରାୟ ଲୋକମାନଙ୍କର ଆୟୁଷ କମ୍, ତାଙ୍କର ବୁଦ୍ଧି ମଧ୍ୟ ଉନ୍ନତ ନୁହଁ, ସେମାନେ ଆଳସ୍ୟ ପରାୟଣ, ସେଭଳି ଭାବରେ ବିଭିନ୍ନ ପ୍ରକାର ସବୁ ଅସୁବିଧା ରହିଛି କଳିଯୁଗରେ, ମନ୍ଦଭାଗ୍ୟା ମନ୍ଦଭାଗ ଉପଦ୍ରୁତା, ଏଇଭଳି ଭାବରେ ବହୁତ ପ୍ରକାର ଅସୁବିଧା ରହିଛି। ତେଣୁ ଏ କହିବାର ଉଦ୍ଦେଶ୍ୟ ଥିଲା ଏଇ ଯେଉଁ 6 ପ୍ରଶ୍ନ ଆମେ ଦେଇଛୁ ସେ ପ୍ରଶ୍ନର ସର୍ଟକଟ୍ ଉତ୍ତର ଦିଅନ୍ତୁ। ତେଣୁ ସୁତ ଗୋସ୍ୱାମୀ ଯେତେବେଳେ ଗୁରୁଦେବଙ୍କୁ ସ୍ମରଣ କରୁଛନ୍ତି ସେତେବେଳେ ସେ ଉତ୍ତର ପାଇଗଲେ ସଂସାରିଣା କରୁଣାୟ ପୁରାଣ ଗୁହ୍ୟମ୍ ପୁରାଣ ଗୁହ୍ୟ ଭାଗବତମ୍ ଏଇ ଭାଗବତମ୍ ସେ କହିଥିଲେ ଯେଉଁ ଭାଗବତମ୍ ଏଇ ଛଅଟି ପ୍ରଶ୍ନର ଉତ୍ତର ରହିଛି ତେଣୁ ଆଜି ଆମେ ଦ୍ୱିତୀୟ ଅଧ୍ୟାୟରେ ସେ ଚାରୋଟି ପ୍ରଶ୍ନର ଉତ୍ତର ପାଇବା ପ୍ରଭୁଙ୍କ ପ୍ରଶ୍ନ ଥିଲା ସେଇଟା ତେଣୁ ସେ ଗୁରୁଦେବଙ୍କୁ ନମସ୍କାର କରି ପ୍ରଣାମ କରି ଭଗବାନ ପ୍ରଣାମ କରୁଛନ୍ତି ଯେଉଁ ଶ୍ଳୋକଟି ଆମେ ସବୁବେଳେ ଉଚ୍ଚାରଣ କରୁଛେ ଭାଗବତ ଆରମ୍ଭରେ ନାରାୟଣ ନମସ୍କୃତ୍ୟ ନରଂ ଚୈବ ନରୋତ୍ତମଂ ଦେବୀଂ ସରସ୍ୱତୀଂ ବ୍ୟାସଂ ତତୋଜୟଂ ଉଦୀରୟେ ଜୟଧ୍ୱନି ଦେବାକୁ ପଡ଼ିବ ଆମେ ସବୁବେଳେ ଜୟଧ୍ୱନି ଦେଉଛେ ନା ଭାଗବତ ଆରମ୍ଭରେ ଜୟଧ୍ୱନି ଦିଆଯାଉଛି ସମସ୍ତଙ୍କର ଜୟ ହେଉ ତେଣୁ ଭଗବାନଙ୍କର ଜୟ ହେଉ ନାରାୟଣ ନମସ୍କୃତ୍ୟ ଭଗବାନଙ୍କୁ ମୁଁ ପ୍ରଣାମ କରୁଛି ନାରାୟଣ ନରଂ ଚୈବ ନରୋତ୍ତମ ମନୁଷ୍ୟମାନ ଭିତରେ ଶ୍ରେଷ୍ଠ ଭଗବାନ କୃଷ୍ଣ ନରୋତ୍ତମ ତାଙ୍କୁ ମୁଁ ପ୍ରଣାମ କରୁଛି ଦେବୀଂ ସରସ୍ୱତୀ ସରସ୍ୱତୀ ଦେବୀ ହେଉଛନ୍ତି ଭାଗବତଙ୍କ ଶକ୍ତି ଗୋଟିଏ ଶ୍ଳୋକରେ ଅନେକ ଅର୍ଥ ରହିବ ସେ ଶ୍ଳୋକ ଶୁଣିଲେ ଆଉ ଶୁଣିବା ଇନ୍ଦ୍ର ଭଗବାନ ଗାଳି ଦେଉଛନ୍ତି ଆମେ କହିଥିଲେ ଯେ ଗୋବର୍ଦ୍ଧନ ଦାରଣଲୀଳାଟି କହୁଥିଲେ ସେଠି ଆମେ ବର୍ଣ୍ଣନା କରିଥିଲେ ଇନ୍ଦ୍ର ଭଗବାନ ଗାଳି ଦେଉଛନ୍ତି ବାତାଳମ୍ ବାଳିସମ୍ ସ୍ତବ୍ଧମ୍ ଏଇଭଳି ଭାବେ ଗାଳି ଦେଉଛନ୍ତି କିନ୍ତୁ ସରସ୍ୱତୀ ଶକ୍ତି ତାକୁ ସ୍ତୁତିରେ ପରିଣତ କରିଦେଉଛନ୍ତି ନିନ୍ଦାକୁ ଅପମାନକୁ ସେ ପ୍ରଶଂସାରେ ପରିଣତ କରିଦେଉଛନ୍ତି ସରସ୍ୱତୀଙ୍କ ଶକ୍ତି ରହିଛି ତେଣୁ ସରସ୍ୱତୀଙ୍କ ଶକ୍ତି ରହିଛି ଏତେ ଶକ୍ତି ରହିଛି ସରସ୍ୱତୀଙ୍କ ଶକ୍ତି ସରସ୍ୱତୀଙ୍କ କୃପା ପ୍ରାପ୍ତ ହେବାକୁ ପଡ଼ିଲେ ଆମେ ଏଇଟା ବୁଝିପାରିବା ଦେବୀ ସରସ୍ୱତୀ ବ୍ୟାସ ବ୍ୟାସଦେବ ରଚନା କଲେ ସେ ଜଣେ ଭଗବାନଙ୍କର ଅବତାର ତତୋଜୟ ମୁଦିରାୟ ନାରାୟଣ ନମସ୍କୃତ୍ୟ କୃତ୍ୟମ୍ ବୋଲି କହିଦିଅନ୍ତି ସମସ୍ତେ ନମସ୍କୃତ୍ୟମ୍ କହିଦିଅନ୍ତି ଏଇଟା ଶତକଡ଼ା ଅନୁସନ୍ଧ ଭାଗରୁ ଏଇଟା କହନ୍ତି କିନ୍ତୁ ଏଇଟା ନାରାୟଣ ନମସ୍କୃତ୍ୟ କୃତ୍ୟମ୍ ନୁହଁ ତେଣୁ ନାରାୟଣ ନମସ୍କୃତ୍ୟ ନରଂ ଚୈବ ନରୋତ୍ତମ ଦେବୀ ସରସ୍ୱତୀ ବ୍ୟାସମ୍ ତୋ ଜୟ ମୁଦିରାୟ ତେଣୁ ଏଇଭଳି ଭାବରେ ସେ ପ୍ରଥମେ ଜୟଧ୍ୱନି ଦେବାକୁ ପଡ଼ିବ ସେହି ପରମ୍ପରାରେ ସୁତ ଗୋସ୍ୱାମୀ ଯେଉଁ ଜୟଧ୍ୱନି ଦେଇଥିଲେ ସୁଖଦେବ ଗୋସ୍ୱାମୀ ଭୁଲି ଯାଇଥିଲେ ସୁଖଦେବ ଗୋସ୍ୱାମୀ ପ୍ରଶ୍ନର ଉତ୍ତର ଦେଇଛନ୍ତି ପରୀକ୍ଷିତ ମହାରାଜଙ୍କର ଦ୍ୱିତୀୟ ସ୍କନ୍ଧରେ ବର୍ଣ୍ଣନା କରାଯିବ ସେ ଜୟଧ୍ୱନି ଦେବାକୁ ଭୁଲିଗଲେ କାରଣ ପରୀକ୍ଷିତ ମହାରାଜଙ୍କ ପ୍ରଶ୍ନର ଉତ୍ତରରେ ସେ ଅଭିଭୂତ ହୋଇଗଲେ ସେ ଆଉ ମଙ୍ଗଳାଚରଣ କରିବା ପାଇଁ ଭୁଲିଗଲେ ତେଣୁ ସିଧାସଳଖ ସେ ପ୍ରଶ୍ନର ଉତ୍ତର ଦେବା ଆରମ୍ଭ କରିଥିଲେ ତାପରେ ତାଙ୍କର ମନେ ପଡ଼ିଲା ଚତୁର୍ଥ ଅଧ୍ୟାୟରେ ଦ୍ୱିତୀୟ ସ୍କନ୍ଧ ଚତୁର୍ଥ ଅଧ୍ୟାୟରେ ସୁଖଦେବ ଗୋସ୍ୱାମୀ ମନେ ପଡ଼ିଲା ଯେ ଜୟଧ୍ୱନିକୁ ଦେଇନାହିଁ ତେଣୁ ଚତୁର୍ଥ ଅଧ୍ୟାୟରେ 12-24 ଏ 13 ଶ୍ଳୋକରେ ସେ ଜୟଧ୍ୱନି ଭଗବାନଙ୍କର ମଙ୍ଗଳାଚରଣ କରିଛନ୍ତି 13 ଶ୍ଳୋକରେ ତେଣୁ ଏଇଭଳି ଭାବରେ ଯେତେବେଳେ ଗୁରୁଦେବଙ୍କୁ ସ୍ମରଣ କରୁଛନ୍ତି ସେ ପ୍ରଶ୍ନର ଉତ୍ତର ପାଇଗଲେ ଭାଗବତରେ ସବୁ ପ୍ରଶ୍ନର ଉତ୍ତର ରହିଛି ତେଣୁ ଏଇ ଦ୍ୱିତୀୟ ଅଧ୍ୟାୟ ଯେଉଁ ଆରମ୍ଭ କରୁଛନ୍ତି ସେଥିରେ 4 ପ୍ରଶ୍ନର ଉତ୍ତର ଦିଆଗଲା ଏଇ ଅଧ୍ୟାୟରେ ଆମେ ପ୍ରତି ରବିବାର ଗୋଟିଏ ଗୋଟିଏ ଅଧ୍ୟାୟ କହିବା ନହେଲେ 335 ଅଧ୍ୟାୟ ରହିଛି ଏତିକି ସାରିବା ପାଇଁ ବର୍ଷ ବର୍ଷ ଲାଗିଯିବ ଆଉ ଗୋଟିଏ ଗୋଟିଏ ଯଦି ଶ୍ଳୋକ କୁହାଯିବ ତାହେଲେ ମୁଁ କହିଥିଲି 360 ବର୍ଷ ଲାଗିବ ତେଣୁ ଆଜି ଆମେ ଦ୍ୱିତୀୟ ଅଧ୍ୟାୟ ସଂକ୍ଷେପରେ ବର୍ଣ୍ଣନା କରିବା ତେଣୁ ଏଇ ଯେଉଁ ଶ୍ଳୋକଟି ଆମେ କହୁଛେ ସବି ପୁଂସାନ୍ ପର ଧର୍ମ ତୋ ଭକ୍ତିର ଦକ୍ଷତେ ଅହେତୁକୀ ଅପ୍ରତିହତା ଦେୟାତ୍ମା ସୁପ୍ରସିଦ୍ଧତି ଏ 2 ପ୍ରଶ୍ନର ଉତ୍ତର ଦିଆଯାଇଛି ଗୋଟିଏ ଶ୍ଳୋକରେ 2 ପ୍ରଶ୍ନର ଉତ୍ତର ଦିଆଯାଇଛି ପ୍ରଥମ ଯେଉଁ 6 ପ୍ରଶ୍ନ ଥିଲା ପ୍ରଥମ ପ୍ରଶ୍ନ ଥିଲା ଯେ ଆମର ଜୀବନର ଶ୍ରେୟ କ'ଣ ତତ୍ର ଦଶା ଦୁଷ୍ମନ୍ ଭଗବାନଙ୍କ ବିନିଶ୍ଚିତ ପୁଂସାମେ ଏକାନ୍ତ ଶ୍ରେୟ ଏକାନ୍ତ ଶ୍ରେୟଟା କ'ଣ ଆମର ପ୍ରଥମ ପ୍ରଶ୍ନ ଥିଲା ଏବଂ ଦ୍ୱିତୀୟ ପ୍ରଶ୍ନ ଥିଲା ଯେ କ'ଣ ସାର ସାର ସଂଯୁତମ ସବୁ ଶାସ୍ତ୍ରର ସାର ଜିନିଷଟା ଆମକୁ କୁହନ୍ତୁ ଜେନାତ୍ମା ସୁପ୍ରସିଦ୍ଧତି ଯାହାଦ୍ୱାରା କି ଆତ୍ମା ଆନନ୍ଦ ପ୍ରାପ୍ତ ହୋଇପାରିବ ଏ ଦୁଇଟି ପ୍ରଶ୍ନର ଉତ୍ତର ସେମ୍ ଆସିଲା ଏକା ଆସିଲା ସବି ପୁଂସାଂ କରୋ ଧର୍ମ ଏ ଆତ୍ମାର କଥା ଆସୁଛି ଯେଉଁଠି ଭାଗବତ ଭଗବତ ଗୀତା ଶେଷ ହୋଇଛନ୍ତି ସେଇଠି ଭାଗବତ ଆରମ୍ଭ ହୋଇଛନ୍ତି ଭଗବତ ଗୀତା ଆରମ୍ଭରେ ଭଗବାନ ବିଭିନ୍ନ ଧର୍ମ କଥା କହିଛନ୍ତି ଚାତୁର୍ବର୍ଣ୍ଣ ମୟା ସିଷ୍ଟମ ଗୁଣକର୍ମ ବିଭାଗଶ୍ୟ ଏଇଭଳି ଭାବରେ ବିଭିନ୍ନ ବର୍ଣ୍ଣାଶ୍ରମ ଦଣ୍ଡକୁ ଆରମ୍ଭ କରି ଅନେକ ଧର୍ମ କଥା କହିଛନ୍ତି ଭଗବାନ ଭଗବତ ଗୀତାରେ କିନ୍ତୁ ଅନ୍ତିମରେ କହିଲେ ପ୍ରକୃତ ଧର୍ମ କ'ଣ ଶୁଣ ଅର୍ଜୁନ ମୁଁ ଯେଉଁ ଧର୍ମ ସ୍ଥାପନ କରିବା ପାଇଁ ଆସିଛି ଯଦା ଯଦା ହି ଧର୍ମସ୍ୟ ଗ୍ଲାନି ଭବତି ଭାରତ ଏ ଯେଉଁ ଧର୍ମ ଗ୍ଲାନି ଉତ୍ତରାବଳେ ମୁଁ ଆସେ ଯେଉଁ ଧର୍ମ ସ୍ଥାପନ କରେ ପ୍ରକୃତ ଧର୍ମ ବର୍ତ୍ତମାନ କହୁଛି ଅର୍ଜୁନ ତୁମକୁ 18 ଅଧ୍ୟାୟରେ ଭଗବାନ କହିଲେ ସର୍ବଧର୍ମାନ୍ ପରିତ୍ୟଜ୍ୟ ମାମ ଏକମ୍ ଶରଣମ୍ ବ୍ରଜ 18:6 ନା ଶ୍ଳୋକରେ ଏଇଟା କୁହାଯାଇଛି ଇଏ ହେଉଛି ଶ୍ରେଷ୍ଠ ଧର୍ମ ଇଏ ହେଉଛି ଭାଗବତ ଧର୍ମ ତେଣୁ ଏ ଭଗବତ ଗୀତା ଯେଉଁଠି ଏଣ୍ଡ ହେଲେ ସେଠି ଭାଗବତ ଆରମ୍ଭ ହୋଇଛି ଆପଣ ହାଇସ୍କୁଲ ଯେଉଁଠି ଷ୍ଟଡି ସରିଲା ତାପରେ କଲେଜ ଷ୍ଟଡି ଆରମ୍ଭ ହେବ ତେଣୁ ଏଇଠି ଆରମ୍ଭରେ କୁହାଯାଉଛି ସବି ପୁଂସାଂ ପରୋ ଧର୍ମ ଇଏ ହେଉଛି ଧର୍ମ ପ୍ରକୃତ ଧର୍ମ ହେଉଛି ଏଇଟା ଦୁଇ ପ୍ରକାର ଧର୍ମ ରହିଛି ଗୋଟେ ହେଉଛି ଅପରାଧର୍ମ ଅପରଧର୍ମ ଗୋଟେ ହେଉଛି ପରଧର୍ମ ଗୋଟେ ନିକୃଷ୍ଟ ଧର୍ମ ରହିଛି ବହୁତ ପ୍ରକାର ଶରୀରଠୁ ଆରମ୍ଭ କରି ବହୁତ ପ୍ରକାର ଶରୀର ସମାଜ ଇତ୍ୟାଦି ବହୁତ ପ୍ରକାର ଧର୍ମ ରହିଛି ଆମେ ଚଳୁଛେ ବହୁତ ପ୍ରକାର ଧର୍ମ ଆମକୁ ଲିଭିବାକୁ ପଡ଼ୁଛି କିନ୍ତୁ ସେ ହେଉଛି ନିକୃଷ୍ଟ ଧର୍ମ ନିକୃଷ୍ଟ ଧର୍ମ କାହିଁକି ନା ସେଇଟା ଆତ୍ମାର ଧର୍ମ ନୁହଁ ସେଇଟା ଶରୀରର ଧର୍ମ ଏ ଶରୀରଟା ସତ୍ ନୁହଁ ଅସତ୍ ସେଥିପାଇଁ ଏଇଟା ସତ୍ ଧର୍ମ ନୁହଁ ବା ଶ୍ରେଷ୍ଠ ଧର୍ମ ନୁହଁ ନିକୃଷ୍ଟ ଧର୍ମ ସେଇଟା ତେଣୁ ଉତ୍କୃଷ୍ଟ ଧର୍ମ ବା ପରଧର୍ମ ହେଉଛି କେଉଁଟା ନା ସବ୍ ଏଇ ପୁଂସାଂ ମନୁଷ୍ୟ ମାତ୍ରକେ ଏଇ ହେଉଛି ଧର୍ମ ତଥାକଥିତ ଯେଉଁ ରହିଛି ଧର୍ମ ହିନ୍ଦୁ ଧର୍ମ ମୁସଲିମ ଧର୍ମ ବୁଦ୍ଧ ଧର୍ମ ଖ୍ରୀଷ୍ଟିଆନ ଧର୍ମ ଇତ୍ୟାଦି ଇଏ ପ୍ରକୃତ ଧର୍ମ ନୁହଁ ପ୍ରଭୁପାଦ ମହାରାଜ କହନ୍ତି ଆମେ ସମଗ୍ର ବୈଦିକ ଶାସ୍ତ୍ର ଯଦି ଅନୁଧ୍ୟାନ କରିବା ଗୋଟିଏ ଶବ୍ଦ ପାଇବା ନାହିଁ ହିନ୍ଦୁ ଗୋଟିଏ ଶବ୍ଦ ପାଇବା ନାହିଁ ଲକ୍ଷ ଲକ୍ଷ ଶ୍ଳୋକ ରହିଛନ୍ତି ସେ ଶାସ୍ତ୍ରରେ କିନ୍ତୁ ସମସ୍ତ ଶ୍ଳୋକ ଆମେ ପଢ଼ିପାରିବା ନାହିଁ ଆମ ଜୀବନରେ କେବେ ପଢ଼ିପାରିବା ନାହିଁ ଏତେ 18 ପୁରାଣରେ 400,000 ଶ୍ଳୋକ ରହିଛନ୍ତି ଗୀତାରେ 700 ରହିଛି କିନ୍ତୁ ଗୀତା ହେଉଛି ମହାଭାରତର ଗୋଟିଏ ପାର୍ଟ ଲକ୍ଷେ ଶ୍ଳୋକ ରହିଛି ମହାଭାରତରେ 60,00,000 ଶ୍ଳୋକ ଥିଲା ସବୁ ଦିଆଯାଇଛି କାହାକୁ କାହାକୁ ସବୁ ଦିଆଯାଇଛି ତେଣୁ ଏଇଭଳି ଭାବରେ ବେଦରେ ମଧ୍ୟ ସେଇଭଳି ଭାବରେ 100,00,000 ଶ୍ଳୋକ ସବୁ ଯେଉଁ ରହିଛନ୍ତି ଆମେ ଚେଷ୍ଟା କରି ମଧ୍ୟ ପଢ଼ିପାରିବା ନାହିଁ ଜଣେ ଯଦି ପଢ଼ିବ ଜଣେ ପଢ଼ିଥିଲେ ଯେଉଁ ବ୍ରହ୍ମା ଦ୍ୱିତୀୟ ସ୍କନ୍ଧରେ ଆସିବ ତାଙ୍କ କଥା ଗୋଟେ ଥର ପଢ଼ିନାହାନ୍ତି ତିନି ଥର ପଢ଼ିଦେଲେ ତ୍ରିରାଲୁକ୍ଷ ଅନୁକ୍ଷା ପଢ଼ିକିରି ସିଏ ସାରଟା ଜିନିଷ କହିଛନ୍ତି ସେ ପରେ କୁହାଯିବ ବର୍ତ୍ତମାନ ସୁଖଦେବଙ୍କ କଥାକୁ ବର୍ତ୍ତମାନ ସୁତ ଗୋସ୍ୱାମୀ କହୁଛନ୍ତି ସାର ଜିନିଷଟା କ'ଣ ଯେ ହିନ୍ଦୁ ଧର୍ମ ବୋଲି କୌଣସି ଧର୍ମ ନାହିଁ ପ୍ରଭୁପାଦ ମହାରାଜ କହିଛନ୍ତି ଆମେ ପଢ଼ିନୁ ସମସ୍ତ ଶାସ୍ତ୍ର ଆମେ କହିପାରିବୁ ନାହିଁ ଦେବା ଦେବା ଦେଇକି ଅଥେଣ୍ଟିକାଲି କହିପାରିବୁ ନାହିଁ କିନ୍ତୁ ପ୍ରଭୁପାଦ ମହାରାଜ କହିଛନ୍ତି ପ୍ରଭୁପାଦ ମହାରାଜ କଥା କହିଛନ୍ତି ହିନ୍ଦୁ ଧର୍ମ ହିନ୍ଦୁ ଶବ୍ଦ କେଉଁଠି ଆସିଛି ମୁସଲମାନ ମାନେ ସେମାନେ ସ ଉଚ୍ଚାରଣ କରିପାରନ୍ତି ନାହିଁ ସେ ହ ଉଚ୍ଚାରଣ କରନ୍ତି ତେଣୁ ଯେଉଁ ସିନ୍ଧୁ ନଦୀ ରହିଛି ଭାରତ ପାକିସ୍ତାନ ମଧ୍ୟରେ ଯେଉଁ ସିନ୍ଧୁ ନଦୀ ରହିଛି ସିନ୍ଧୁକୁ ସେମାନେ ହିନ୍ଦୁ କହନ୍ତି ସେଇଥିରୁ ହିନ୍ଦୁ ଶବ୍ଦ ଆସିଛି ତେଣୁ ହିନ୍ଦୁ ବୋଲି କୌଣସି ଧର୍ମ ନାହିଁ କିନ୍ତୁ ଯାହା ବି ହେଉ ଆମର ଏଇ ଯେଉଁ ଧର୍ମ ଏଇଟାକୁ ସନାତନ ଧର୍ମ କୁହାଯିବ ବା ବୈଦିକ ଧର୍ମ କୁହାଯିବ ଇଏ ଆର୍ଯ୍ୟ ଧର୍ମ ସଧର୍ମ ଇଏ ହେଉଛି ସନାତନ ଧର୍ମ ଯେଉଁଭଳି ଭାବରେ ଭଗବାନ ହେଉଛନ୍ତି ସବୁବେଳ ପାଇଁ ରହୁଛନ୍ତି ଭଗବାନଙ୍କର ଅଂଶ ହିସାବରେ ଜୀବ ସବୁବେଳ ପାଇଁ ରହିଛି ସେଇଭଳି ଭଗବାନ ଆଉ ଜୀବଙ୍କ ଭିତରେ ଯେଉଁ ଭାବର ଆଦାନ ପ୍ରଦାନ ଧର୍ମ ସେ ମଧ୍ୟ ସନାତନ ଧର୍ମ ଆପଣ ଦେଖିବେ ଆମର ଭୌତିକ ଜଗତରେ ଯେତେ ତଥାଗତ ଧର୍ମ ରହିଛି ସେ ଧର୍ମର ଆଦି ଅଛି, ଗୋଟେ ସୃଷ୍ଟି ହୋଇଛି। ଯେମିତି ଦେଖିବା ଖ୍ରୀଷ୍ଟିଆନ ଧର୍ମ, ଯୀଶୁଖ୍ରୀଷ୍ଟ ଆସିଲେ ଖ୍ରୀଷ୍ଟିଆନ ଧର୍ମ ଆରମ୍ଭ ହେଲା। ମୁସଲମାନମାନଙ୍କ ଧର୍ମ କେବେ ଆସିଲା? ପ୍ରଫେଟ୍ ମହମ୍ମଦ ଆସିଲେ, ସେ ଆସିଲେ ଏଇ ମୁସଲମାନ ଧର୍ମ ଆରମ୍ଭ ହେଲା। ବୁଦ୍ଧ ଦେବ ଆସିଲେ ବୁଦ୍ଧ ଧର୍ମ ଆରମ୍ଭ ହେଲା। କିନ୍ତୁ ଏ ଯେଉଁ ହିନ୍ଦୁ ଧର୍ମ ଯାହା ଆମେ କହୁଛେ, ସେ ହିନ୍ଦୁ ଧର୍ମ କେବେ ଆସିଲା, କେବେ ଆରମ୍ଭ ହେଲା? ସତ୍ୟଯୁଗ ମାନେ ସୃଷ୍ଟିର ଆରମ୍ଭରୁ ଅଛି। ଯେତେବେଳେ ଭୌତିକ ଜଗତ ସୃଷ୍ଟି ହେଉଛି, ସେ ସୃଷ୍ଟି ସହିତ ଏଇ ଭଗବାନ ନିଶ୍ୱାସରୁ ଭୌତିକ ଜଗତ ସୃଷ୍ଟି ହେଉଛି, ଭଗବାନ ନିଶ୍ୱାସରୁ ମଧ୍ୟ ବେଦ ସୃଷ୍ଟି ହେଉଛନ୍ତି। ଜୈସେଇକ ନିଶ୍ୱାସିତ ମେଦ ଋଗ୍ବେଦ ସମବେଦ ଦୁର୍ବେଦ। ଯେମିତି ଆପଣମାନେ ଗୋଟେ ବହୁତ କଷ୍ଟଲି କିଣିଲେ ପ୍ରଡ଼କ୍ଟ ଆଣିଲେ, ଟେଲିଭିଜନ ବା ଏୟାର କଣ୍ଡିସନ ଯେତେବେଳେ ଆଣିଲେ, ତା ଦେହରେ ରହୁଛି ଲିଟରେଚର୍ କେମିତି ସେଇଟାକୁ ବ୍ୟବହାର କରିବ, ସେଇଭଳି ଭାବରେ ଭୌତିକ ଯେତେବେଳେ ସୃଷ୍ଟି ହେଉଛି ସେତେବେଳେ ଏ ଧର୍ମ ସହିତ ଆସୁଛନ୍ତି, ଧର୍ମ ସେହି ସମୟରେ ଆସୁଛି। ତେଣୁ ଇଏ ହେଉଛି ଶ୍ରେଷ୍ଠ ଧର୍ମ, ଯେଉଁଟା ହେଉଛି ଆତ୍ମାର ଧର୍ମ, ସିଏ ହେଉଛି ଶ୍ରେଷ୍ଠ। କାରଣ ଆମେ ଏ ଶରୀର ନୁହଁ, ତେଣୁ ଶରୀର ଧର୍ମ ଯେତେ ଲିଭେଇଲେ ମଧ୍ୟ, ଶରୀର ଧର୍ମ ଯେତେ ମାନେ କ'ଣ ଗ୍ରହଣ କଲେ ମଧ୍ୟ ବା ଧର୍ମ ଅନୁସାରେ କାର୍ଯ୍ୟ କଲେ ମଧ୍ୟ, ଶରୀରକୁ ଯେତେ ଆନନ୍ଦ ପ୍ରଦାନ କଲେ ମଧ୍ୟ ଆମେ ଆନନ୍ଦିତ ହୋଇପାରିବା ନାହିଁ। କାହିଁକି ନା ଆମେ ଶରୀର ନୁହଁ। ତେଣୁ ପ୍ରକୃତ ଆନନ୍ଦ କେତେ ମିଳିବ ନା ସବୈ ପୁଂସାଂ ପରୋ ଧର୍ମ, ମନୁଷ୍ୟମାନଙ୍କର ଇଏ ହେଉଛି ଶ୍ରେଷ୍ଠ। ପୁଂସାଂ ବୋଲି କହିଲା ମନୁଷ୍ୟମାନଙ୍କ କଥା କହିଗଲା, ପୁରୁଷ ନୁହଁ, ପୁରୁଷ ସ୍ତ୍ରୀ ଉଭୟକୁ କୁହାଯାଉଛି। ପୁଂସାଂ କହିଲେ ସମସ୍ତ ପୁରୁଷ ମନୁଷ୍ୟମାନଙ୍କ କଥା କୁହାଯାଉଛି, ପଶୁପକ୍ଷୀ କୀଟପତଙ୍କ କଥା କୁହାଯାଉ ନାହିଁ, କାରଣ ସେମାନଙ୍କର ଚେତନା ଏତେ ଉନ୍ନତ ନୁହଁ। କିନ୍ତୁ ସେମାନେ ଭଗବାନଙ୍କ ଦ୍ୱାରା କଣ୍ଟ୍ରୋଲ ହୋଇକରି ସେଇଭଳିଆ ରହିଛନ୍ତି। ଗୋଟେ ଗାଭୀ ବା ଗାଈ, ସିଏ କୌଣସି ଆମିଷ ଭକ୍ଷଣ କରିବ ନାହିଁ, ଭଗବାନଙ୍କର ଧର୍ମରେ ସେ ସେଇ ଅନୁସାରେ ସ୍ୱୟଂ ଚାଳିତ, ସେ ଚାଳିତ ହେଉଛି, ସେ ଧର୍ମକୁ ବ୍ୟତିକ୍ରମ କରିପାରିବ ନାହିଁ। କିନ୍ତୁ ଆମକୁ ଶକ୍ତି ଦିଆଯାଇଛି ଆମକୁ ଧର୍ମ ବ୍ୟତିକ୍ରମ କରିଯିବା, ଆମକୁ ନିୟମ ରହିଛି ଆମେ ସେ ନିୟମକୁ ଭଙ୍ଗ କରିପାରିବା। କିନ୍ତୁ ଅନ୍ୟ ଯେଉଁ ରହିଛନ୍ତି 80 ଲକ୍ଷ ଜୀବ, ସେମାନେ ନିୟମକୁ ଭଙ୍ଗ କରିବେ ନାହିଁ, ଫୁଲି କଣ୍ଟ୍ରୋଲ ଭଗବାନଙ୍କ ଦ୍ୱାରା କଣ୍ଟ୍ରୋଲ ହୋଇକି ରହିଛନ୍ତି। କିନ୍ତୁ ମନୁଷ୍ୟକୁ ଟିକିଏ ହୁଗୁଳା କରିଦେଇଛନ୍ତି ଭଗବାନ। କାହିଁକି କାହିଁକି ହୁଗୁଳା କଲେ? ନା, ମନୁଷ୍ୟ ଚାହିଁଲେ ତା ପାଖରେ ରହିଛି ଅପସନ୍, ଏବେ ଅପସନ୍ ଦେଇଛନ୍ତି, ସେସବୁ କମ୍ପଲସରି ସବଜେକ୍ଟ ଥିଲା, ଏଠି ଅପସନାଲ ଆସିଲା। ଗୋଟେ ହାୟର ଷ୍ଟଡ଼ିରେ ଆପଣ ଗୋଟେ ଅପସନାଲ ଆସେ, ମ୍ୟାଥମେଟିକ୍ସ ନେବେ କି ଇକୋନୋମିକ୍ସ ନେବେ, କ'ଣ ସବୁ ନେବେ, ସବୁ ରହିଛି, ସାଂସ୍କ୍ରିଟ ନେବେ, ଅପସନାଲ। ସେଇଭଳିଆ ମନୁଷ୍ୟ ଜନ୍ମ ଜଣେ ପ୍ରାର୍ଥୀମାନେ ଗୋଟେ ଅପସନାଲ ସବଜେକ୍ଟ ଦିଆଯାଇଛି। କ'ଣ ନା, ତୁମେ ଯଦି ଚାହିଁବ ଭଗବତ ଗୀତାରେ ଅନ୍ତିମରେ ସେଇଟା ଅପସନାଲ ସବଜେକ୍ଟ କହିଲେ ଭଗବାନ, ଅର୍ଜୁନକୁ ଦେଲେ ଅପସନାଲ। କ'ଣ ସେ ଅପସନାଲ ନା, ଇତିତେ ଜ୍ଞାନ ଆଖ୍ୟାତମ ଗୁହ୍ୟା ଗୁହ୍ୟତର ମୟା ବିନୁ ସେ ଯଦି ଅଶେଷଣ ଯଥେଚ୍ଛସି ତଥା କରୁ, ଅପସନାଲ ସବଜେକ୍ଟ ଦେଲି ତୁମକୁ, ମୁଁ ତୁମକୁ ସବୁ ବୁଝେଇଦେଲି ଅର୍ଜୁନ, ଗୁହ୍ୟ ଜ୍ଞାନ ଦେଲି, ଗୁହ୍ୟତର ଜ୍ଞାନ ଦେଲି, ଗୁହ୍ୟତମ ଜ୍ଞାନ ମଧ୍ୟ ଦେଇଦେଲି, ତେଣୁ ବର୍ତ୍ତମାନ ତୁମକୁ ଅପସନାଲ ଦେଇଦେଇଛି ସବଜେକ୍ଟ, ତୁମେ ଚାହିଁବ ଯଦି କମ୍ପଲସରି ଗ୍ରହଣ କରିବ, ନହେଲେ ଛାଡ଼ିଦେବ, ଯେତେ ଇଚ୍ଛା ସେ ତଥା କରୁ, ଯାହା ଚାହିଁବ ସେଇଟା କରିବ। କିନ୍ତୁ ଯଦି ଗ୍ରହଣ କରିବ ତାହେଲେ ତୁମେ ଜୀବନ ଧନ୍ୟ ହୋଇଯିବ, ଯଦି ଗ୍ରହଣ ନ କରିବ ତାହେଲେ ବିନକ୍ଷସି ତୁମେ ନଷ୍ଟ ହୋଇଯିବ। ତେଣୁ ମନୁଷ୍ୟ ଜନ୍ମ ଗୋଟେ ଉନ୍ନତ, ଆମକୁ ଚେତନା ଦେଇଛନ୍ତି ଭଗବାନ, ସେ ଚେତନା ଅନ୍ୟ ପଶୁପକ୍ଷୀମାନଙ୍କୁ ଦିଆଯାଇ ନାହିଁ। ସେ ଚେତନାଟା ହେଉଛି ମୁକୁଳିତ ଚେତନା, ମୁକୁଳିତ ଚେତନା। ସେମାନେ ସବୁ ନିମ୍ନ ଚେତନାରେ ଅଛନ୍ତି, ଆବୃତ ଚେତନା ଏବଂ ସଙ୍କୁଚିତ ଚେତନା, ଏଇ ଦୁଇଟି ନିମ୍ନ ଚେତନାରେ ସେମାନେ ଅଛନ୍ତି, ସେମାନେ ବ୍ରହ୍ମ ଜିଜ୍ଞାସା କରିପାରିବେ ନାହିଁ। କିନ୍ତୁ ମନୁଷ୍ୟମାନଙ୍କ ପାଖରେ ସେଇ ଚେତନାର ଶକ୍ତି ଦିଆଯାଇଛି। ଯେତେ ଆଦିବାସୀଠୁ ଆରମ୍ଭ କରି ଯେତେ ଜୀବ ଅଛନ୍ତି, 4 ଲକ୍ଷ ପ୍ରକାର ଜୀବ ଅଛନ୍ତି, କିନ୍ତୁ ସମସ୍ତଙ୍କ ପାଖରେ ସେ ଉନ୍ନତ ଚେତନା ଅଛି। ତେଣୁ ଏଇ ଚେତନାଟା ବର୍ତ୍ତମାନ ସୁପ୍ତ ହୋଇକି ରହିଛି, ଶୋଇକି ରହିଛି, ଜାଗ୍ରତ ହୋଇଗଲେ, ଉଠିଗଲେ ତାର ଚେତନା ଯେମିତି ଜାଗ୍ରତ ହୋଇଯିବ, ସେଇଭଳି ଭାବରେ ଚେତନାଟା ଆମର ସୁପ୍ତ ହେଇକି ରହିଛି, ଆମେ ବର୍ତ୍ତମାନ ଜାଗ୍ରତ କରାଉଛୁ।
ଜୀବ ଜାଗୋ ଗୋରା ଚାନ୍ଦ ଗୋରେ କତ ନିଦ୍ର ଯାଓ ମାୟା ପିସାଚିର ପୋରେ কত নিদ্র যাও মায়া পিসা চির বলিব বলিয়া এসে তার ভিতরে আসে
ଅବସ୍ଥାରୁ ଜାଗ୍ରତ ହେବାର ମନ୍ତ୍ର ଆଣିଛନ୍ତି ଭଗବାନ। ଏ ଚେତନାକୁ ଜାଗ୍ରତ କରାଯିବ, ମୁକୁଳିତ ଚେତନା ଅବଶ୍ୟ ଗୋଟେ ଜାଗ୍ରତ ଚେତନା ସେମାନେ ପ୍ରାପ୍ତ ହୋଇଛନ୍ତି, କିନ୍ତୁ ଏ ଚେତନାଟାକୁ ସେମାନେ ଚାହିଁଲେ ଅଧୋଗତିରେ ଅଧୋଗତି କରିବେ କରିଯିବେ, ନହେଲେ ଉଚ୍ଚଗତି କରିବେ। ମନୁଷ୍ୟ ଜୀବନ ହେଉଛି ଗୋଟେ କୃପା ମହାରାଜ କହନ୍ତି, ଇଟ୍ ଇଜ୍ ଲାଇକ୍ ଏ ଜଙ୍କସନ୍, ହ୍ୟୁମାନ୍ ଲାଇଫ୍ ଲାଇକ୍ ଏ ଜଙ୍କସନ୍। ଆପଣଙ୍କର ଏଠି ଜଙ୍କସନ୍ ରହିଛି, କେଉଁଠି କ୍ଷେତ୍ରାଜପୁର ଜଙ୍କସନ୍ ରହିଛି, ସେଠି ଚାହିଁଲେ ବରଗଡ଼ ଯିବେ, ବରଗଡ଼ ଏପଟ ସାଇଡ଼୍ ଯିବେ, କର୍କଟ ଯିବେ, ଭୁବନେଶ୍ୱର ଯିବେ, ବିଭିନ୍ନ ପ୍ରକାର ଜଙ୍କସନ୍ ରହିଛି। ତେଣୁ ମାନବ ଜନ୍ମ ଗୋଟେ ଜଙ୍କସନ୍, ତେଣୁ ଆମେ ଡିସାଇଡ଼ କରିବା, ଏ ଅପ୍ସନାଲ୍ ରହିଛି କେଉଁଟା ସବଜେକ୍ଟ ଆମେ ନେବା। ଆମେ ଯଦି ଚାହିଁବା ନର୍କ ସବଜେକ୍ଟଟା ନେବା, ନର୍କକୁ ଯିବା ପାଇଁ ରହିଛି ବ୍ୟବସ୍ଥା ରହିଛି, କାମ କ୍ରୋଧ ସତା ଲୋଭ ତ୍ରିବିଧାନ ନରକ ସିଏଦାନ, ଏ ତିନୋଟି ନର୍କର ରହିଛି ଦ୍ୱାରା ଅପ୍ସନାଲ୍ ସବଜେକ୍ଟ ରହିଛି। ଯଦି ଚାହିଁବା ସ୍ୱର୍ଗ ଯିବା ପାଇଁ, ସ୍ୱର୍ଗ ଯିବା ପାଇଁ ମଧ୍ୟ ଅପ୍ସନାଲ୍ ରହିଛି, ଯାଆନ୍ତି ଦେବପ୍ରଥା ଦେବାନ, ଦେବତାମାନଙ୍କୁ ପୂଜା କଲେ ଆମେ ଦେବଲୋକକୁ ଯିବା, ଭୂତାମାନେ ଯାଆନ୍ତି ଭୂତ ଏଜିଆ, ଭୂତ ପ୍ରତ ଯଦି ଅପ୍ସନାଲ୍ ସବଜେକ୍ଟ ନେବା ତାହେଲେ ଭୂତ ଲୋକକୁ ଯିବା। କିନ୍ତୁ ମନୁଷ୍ୟ ଜୀବନର ଉଦ୍ଦେଶ୍ୟ ହେଉଛି ଏଇ ସବଜେକ୍ଟଟାକୁ ଗ୍ରହଣ କରିବା, ଯଦିଓ ଅପ୍ସନାଲ୍, କିନ୍ତୁ ଆମେ ଏଇଟା ଗ୍ରହଣ କଲେ ଆମର ମଙ୍ଗଳ ହେବ, ଏଇଟା ଆମେ ଜାଣିନେ। ସେଥିପାଇଁ ସେ ପ୍ରଶ୍ନ ପଚାରିଲେ ଏବଂ ସେ ଉତ୍ତର ଦେଉଛନ୍ତି, ଏଇ ସବଜେକ୍ଟଟା ଆମେ ସମସ୍ତେ ଗ୍ରହଣ କରିବା, ଅପ୍ସନାଲ୍ ଅପ୍ସନାଲ୍ ହେଲେ ମଧ୍ୟ ଏଇଟାକୁ ଆମେ ଗ୍ରହଣ କରିବା, ଏଇଟାକୁ ଅନ୍ୟ କୌଣସି ସବଜେକ୍ଟ ଗ୍ରହଣ କରିବା ନାହିଁ। ଯାଆନ୍ତି ନ ଯାଗିନ ବି ମା, ଭଗବାନଙ୍କୁ ଆମେ ଭଜନ କରିବା, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ।
राम हरे राम
यदि भगवान भजन न करिबा ताले हमरा पई व्यवस्था रही छी सब रही छी पत्थर रही छी इटी जीवा स्टी जीवा नरकु जीवा सब जीवा ई भली भाबरे गुरी गुरु चल जीवा किंतु यदि भगवान ए सब्जेक्ट नहीं गले ताले हमरा जीवन सुधार है जीवन जीवन सार्थक है जीव से कथा कहउसंती सुत गोस्वामी ई होची श्रेष्ठ धर्म आम श्रेष्ठ धर्म न ग्रहण न करिकिरी निकृष्ट धर्म ग्रहण करिबा असमान नबा ताले ठीक अछि ସେମାନେ ସେ ଘୁରି ବୁଲୁଥିବା ଅଧିକା ଘୁରି ବୁଲୁଥିବା ଆମେ ଗୋଟେ ଉନ୍ନତ ଜନ୍ମ ପ୍ରାପ୍ତ ହେଇଛେ ପୁଂସାଂ କୁହାଯାଇଛି ପୁଂସାଂ କହିଲେ ଉନ୍ନତ ଜନ୍ମ ଆମେ ପ୍ରାପ୍ତ ହେଇଛେ ମନୁଷ୍ୟ ଜନ୍ମ ପୁଣି ଆମେ ଚାହିଁଲେ ପୁଣି ପଶୁପକ୍ଷୀ ହେଇଯିବା ନେକ୍ସଟ ଜନ୍ମରେ ମନୁଷ୍ୟ ଜନ୍ମ ପାଇଛେ ପୁଣି ଚାହିଁଲେ ଅଧୋଗତି ଆମର ହେଇଯିବ ପୁଣି ଯେଉଁଭଳି ପଶୁପକ୍ଷୀ ଜନ୍ମ ପ୍ରାପ୍ତ ହେଇଯିବା ତମ ଗଛନ୍ତି ଅଧ ଗଛନ୍ତି ତାମସା ତମ ଗୁଣ ଦ୍ୱାରା ଯଦି ଆମେ ରହିବା ସେ ସବଜେକ୍ଟ ନେବା ତମ ଗୁଣ ସବଜେକ୍ଟ ଗ୍ରହଣ କରିବା ଅବସର ନେବା ତାହେଲେ ପୁଣି ପଶୁପକ୍ଷୀ ହେବା ପଶୁପକ୍ଷୀ ହେଇଯାଇଛି ବହୁତ ପ୍ରକାର ପଶୁପକ୍ଷୀ 30 ଲକ୍ଷ ପ୍ରକାର 20 ଲକ୍ଷ କେତେ 30 ଲକ୍ଷ 30 ଲକ୍ଷ ପ୍ରକାର ପଶୁ ରହିଛନ୍ତି ଏସବୁ ଜନ୍ମ ଆମେ ସରିଯାଇଛି ବିତେଇ ସାରିଛେ ନେଇକିରି ତେଣୁ ବର୍ତ୍ତମାନ ଆମେ ସିଏ ସବୁ ସିଏ ଧର୍ମ ଗ୍ରହଣ କରିବା ନାହିଁ ଆମେ ଶ୍ରେଷ୍ଠ ଧର୍ମଟା ଗ୍ରହଣ କରିବା ମନୁଷ୍ୟ ଜନ୍ମରେ ସେତିକି ଭଗବାନ ଇଣ୍ଡିପେଣ୍ଡେନ୍ସ ଦେଇଛନ୍ତି ଅନ୍ୟ ଜୀବମାନଙ୍କୁ ସେ ଇଣ୍ଡିପେଣ୍ଡେନ୍ସ ଦିଆଯାଇ ନାହିଁ ତାଙ୍କୁ କଣ୍ଟ୍ରୋଲ କରି ରଖାଯାଇଛି କିନ୍ତୁ ମନୁଷ୍ୟକୁ ଗୋଟେ ଉନ୍ନତ ଚେତନା ଦିଆଯାଇଛି ଭଗବାନ ଚାହାନ୍ତି ଏଇ ଜୀବନଟାକୁ ଆମେ ଯଦି ଠିକ୍ ଭାବରେ ଉପଯୋଗ କରିପାରିବା ତାହେଲେ ଆମେ ଶ୍ରେଷ୍ଠ ସିଦ୍ଧି ଲାଭ କରିପାରିବା ଭାଗବତ ଏକାଦଶ ସ୍କନ୍ଧ 20 ଅଧ୍ୟାୟରେ ଏକଥା ଭଗବାନ ଉଦ୍ଧବଙ୍କୁ କହୁଛନ୍ତି ତେଣୁ ସେ କହୁଛନ୍ତି ମୃଦେହ ମାଧ୍ୟମ ସୁଲଭମ ସୁଦୁର୍ଲଭମ ପ୍ଲବମ ସୁକଳ୍ପମ ଗୁରୁକର୍ମ ଧାରମ ମୟାନୁକୂଳିନ ନବସ୍ୱ ତରିତମ ପୁମାନ ଭବାବ୍ଦି ମା ତରେ ସ୍ୱ ଆତ୍ମହା ଏଇଟା ଭଗବାନ ମନ ଦୁଃଖରେ ଏକଥା କହୁଛନ୍ତି ଭଗବାନ ଚାହୁଁନାହାନ୍ତି ଆମେ ଆତ୍ମା ହେବା ଆମେ ନିଜ ନିଜକୁ ହତ୍ୟା କରିବା ତଥାପି ଭଗବାନ ଯେହେତୁ ଇଣ୍ଡିପେଣ୍ଡେଣ୍ଟ ଭଗବାନ ପୂର୍ଣ୍ଣ ଭାବରେ ସ୍ୱାଧୀନ ଆମର କିଛି ସ୍ୱାଧୀନତା ରହିଛି ସେ ସ୍ୱାଧୀନତାରେ ଭଗବାନ ହସ୍ତକ୍ଷେପ କରନ୍ତି ନାହିଁ କିନ୍ତୁ ଯଦି ଆମେ ଏ ସ୍ୱାଧୀନତାଟାର ଅପବ୍ୟବହାର କଲେ ଭଗବାନ ସେଥିରେ ଖୁସି ହୁଅନ୍ତି ନାହିଁ ଭଗବାନ ସେଥିରେ ଦୁଃଖୀ ହେଇଯାଆନ୍ତି ସେଇ ଶ୍ଳୋକଟି କହୁଛନ୍ତି ସେଇ ମନ ଦୁଃଖରେ କଥା କହୁଛନ୍ତି ମୃଦେହ ମାଧ୍ୟମ ମନୁଷ୍ୟ ଜନ୍ମ ଯେତେବେଳେ ପ୍ରାପ୍ତ ହେଲେ ସୁଲଭମ ସୁଦୁର୍ଲଭମ ବହୁତ ଜନ୍ମ ପାର ହେଲା ପରେ ଏଇଟାକୁ ଆମେ ମନୁଷ୍ୟ ଜନ୍ମ ପ୍ରାପ୍ତ ହେଇଛେ କିନ୍ତୁ ହୃଦୟ ମାଧ୍ୟମ ସୁଲଭମ ସୁଦୁର୍ଲଭମ ପ୍ଲାବମ ସୁକଳ୍ପମ ଗୁରୁକର୍ଣ୍ଣ ଧାରମ ଏ ମନୁଷ୍ୟ ଜନ୍ମ ଗୋଟେ ଉତ୍ତମ ନୌକା ପ୍ଲବମ କହିଲେ ବହୁତ ନୌକା ସୁକଳ୍ପମ ସୁନ୍ଦର ନୌକା ଭବସାଗରୁ ପାର ହେବା ପାଇଁ ଗୋଟେ ସୁନ୍ଦର ନୌକା ଦେଇଛନ୍ତି ଭଗବାନ ଅନ୍ୟ କୌଣସି ଶରୀରରେ ସେ ସୁବିଧା ପ୍ରାପ୍ତ ହେଇନାହିଁ ମନୁଷ୍ୟ ମୁନ୍ସାଙ୍ଗ ସେଥିରେ କୁହାଗଲା କେବଳ ମନୁଷ୍ୟ ଶରୀରରେ ସେ ସୁଯୋଗଟି ଦିଆଯାଇଛି ତେଣୁ ଏଇଟା ଯଦି ଗୁରୁ କର୍ଣ୍ଣଧାର ଗୁରୁ ଆମେ ଗ୍ରହଣ କରିବା ସେଇ ନୌକାରେ କର୍ଣ୍ଣଧାର ହିସାବରେ ଗୁରୁଙ୍କୁ ବସେଇବା ଏବଂ ନୌକା କେମିତି ଚଳେଇବା କେମିତି ମୟାନୁକୂଳିନ ନବ ଭଗବାନ ଯେଉଁ ଜ୍ଞାନ ଦେଉଛନ୍ତି ଶାସ୍ତ୍ରମାନଙ୍କରେ ଇଏ ହେଉଛି ବାୟୁ ଅନୁକୂଳ ବାୟୁ ତେଣୁ ଏସବୁର ଯଦି ସୁଯୋଗ ଜଣେ ଗ୍ରହଣ ନକଲା ପୁମାନ ଭବାବ୍ଧି ନ ତରେ ମନୁଷ୍ୟ ଜନ୍ମ ପ୍ରାପ୍ତ ହେଇ ଯଦିଓ ବହୁତ ପ୍ରକାର ଅପସନାଲ ସବଜେକ୍ଟ ରହିଛି କିନ୍ତୁ ଯଦି ଆମେ ଏଇଟା ଗ୍ରହଣ ନ କରି ଏଇ ଅପସନାଲଟାକୁ ଗ୍ରହଣ ନ କରିବା ଭଗବାନଙ୍କର ଧର୍ମକୁ ଗ୍ରହଣ ନ କରିବା ତାହେଲେ ପୁଣି ଡୁବି ମରିବା ବ୍ୟବସାୟରେ ଡୁବି ମରିବା ତେଣୁ ଇଏ ହେଉଛି ଶ୍ରେଷ୍ଠ ଧର୍ମ ହେଉଛି ସେଇଟା ଏ ଶ୍ଳୋକରେ ଭାରତରେ ଜଣେ ଆଚାର୍ଯ୍ୟ କହୁଛନ୍ତି ଜଣେ ଯଦି ବହୁତ ଗରିବ ବ୍ୟକ୍ତି ରହିଛି ଗରିବ ବ୍ୟକ୍ତିକୁ ତାକୁ ଜଣେ ବହୁତ ଧନୀ ବ୍ୟକ୍ତି ସେ ଗୋଟେ ସ୍ପର୍ଶମଣି ଦେଇଦେଲା ସ୍ପର୍ଶମଣି କହିଲେ ଯାହା ଛୁଇଁଲେ ସେ ସୁନା ହେଇଯିବ ସ୍ପର୍ଶମଣି କିନ୍ତୁ ସେ ବ୍ୟକ୍ତି ଜଣକ ସେ ସ୍ପର୍ଶମଣିଟାକୁ ବ୍ୟବହାର ନକରି ତାକୁ ଫିଙ୍ଗିଦେଲା କାରଣ ଯିଏ ତାକୁ ସେ ସ୍ପର୍ଶମଣି ଦେଇଛି ତା ଯେଉଁଭଳି ଭାବରେ ମନ ଦୁଃଖ ହେବ ସେଇଭଳି ଭାବରେ ଭଗବାନଙ୍କର ମନ ଦୁଃଖ ହେଉଛି ଏଇଭଳି ଭାବରେ ଯେ ଆମକୁ ମନୁଷ୍ୟ ଜନ୍ମ ଦେଲେ ମନୁଷ୍ୟ ଜନ୍ମର ସାର୍ଥକତା କରିପାରିଲେ ନାହିଁ ହରି ହରି। विफल जन्म गुआइन मनुष्य जन्म पाया राधा कृष्ण ना बोधिया जानिया सुनिया विष पाया। तेणु ये हूँ श्रेष्ठ धर्म सभी पुंसांग पर धर्म पुंसांग कहगला मनुष्य मान धर्म यटा मनुष्य मात्रे समस्त ये धर्म ग्रहण करवा कथा किंतु भगवान यहाँ आमर जो स्वाधीनता रही स्वाधीनतार हस्तक्षेप करती ना भगवान सब ज्ञान देदेले जमी भगवत भगवान कहले अर्जुन को जतिर्चि तथा गुरु आम जदि ये ग्रहण न करवा आम विनाश हो जा जदि ग्रहण करवा आम सिद्धिलाभ करम पर निर्भर करुच तेणु ये हूँ श्रेष्ठ धर्म ये तो भक्ति अदुख्य जे भगवान सहित अदुख्यज अदुख्यज कहले आम जो ज्ञान प्राप्त होचे इंद्रिय मान द्वारा अक्षज इंद्रिय मान द्वारा जो ज्ञान प्राप्त होचे से भाई भाव में भगवान को आम जापर ना आम चक्षुर देखिक भगवान जापर ना कर्णर शुणिक भगवान जापर ना भौतिक मध्यम भौतिक उपाय निज चेष्ट जापर ना अतः श्रीकृष्ण नामादि न भवे ग्राह्य इंद्रिय ये जो इंद्रिय मान रही ये इंद्रिय मान द्वारा आम भगवान जापर ना किंतु सेवन मुख्य ही जुआ दौ किंतु ये इंद्रिय मान द्वारा यदि हम भगवान को सेवा करवा सेवा आरंभ हो जुआ दौ जुआर आरंभ हो तो बिगिनिंग हो जुआ जुआर जो एभली इंद्रिय जो इंद्रिय आम पाखे जो सब इंद्रिय मान अच्छा किए कर्मेन्द्रिय किए ज्ञानेन्द्रिय कितु जुआटा कौ इंद्रिय जीवाटा दुईटा इंद्रिय कार्य करीवाटा जो कथा कह कर्मेन्द्रिय कार्य कर खाद्य ग्रहण कर रचनांद्रिय ज्ञानेन्द्रिय कार्य करेणु जीवाटा हूँ बहुत गुरुत्वपूर्ण जुआ यही जुआ को आम भक्त ठाकुर लिखले तार जुआदी लोभमय सुदुर्मती ताकि कठिन संसार आपत इंद्रिय अच्छा सब इंद्रिय को दमन करें किंतु जिह्वा को यदि दमन करना तेल अन्य सब इंद्रिय दमन करवा विफल हो जिह्वा इंद्रिय को दमन करवा बहुत कष्ट किंतु भगवान बहुत दयामय कृष्ण बड़ दयामय परिवार जिह्वा जय भगवान जिह्वा को जय करने उपाय अच्छी स्वप्रसाद अन्न दिल भाई आप जो भक्ति देन्न दे व्यवस्था कर से अन्न आम प्राप्त हवा ये जिह्वा को जय करवा अन्न द्वारा ये ज्ञान ये जो रसना बा ज्ञानेन्द्रिय को जय करवा खाली ग्रहण करदे हम ना से अन्न मत पाइक भगवान नाम गान करेंगे हरे कृष्णा कृष्णा हरे 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 राम राम ये जिह्वार दुई प्रकार कार्य रही गोटे ज्ञानेन्द्रिय कार्य गोटे हूँ कर्मेन्द्रिय कार्य तेणु पूर्ण भाव जीवार सदुपयोग करहब जदि आम भगवान कथा कहवा आम जब किसी जाणने भगवान नाम नवा एवं भगवान का प्रसाद ग्रहण करवा यही मध्यम जीवार आरंभ हम यही द्वारा भगवान का सेवा हो सेवा मध्यम आमर इंद्रिय मैंने सब पवित्र हो कौन पवित्र सेवा मध्यम आमर जो रही इंद्रिय मान सब रही ये सब भौतिक रही किंतु ये सेवा मध्यम यहाँ स्पिरिचुआल होटा कौन यहाँ स्पिरिचुआल कौन हम दिव्य हो दिव्य हो प्रभुपाद मान उदाहरण देखते जब दिव्य हम ना उदाहरण देखते जब भाव आमर अग्नि गोटे रही लुहा लुहाटा अग्नि पकड़े लुहाटा अग्नि कार्य कर नु अग्नि पकईदे जो गरम हो लुहार अग्नि कार्य कर आमर जो इंद्रिय मान अच्छा ये भौतिक स्तर अच्छा किंतु ये इंद्रिय मान द्वारा जहाँ भगवान का सेवा करवा से इंद्रिय मैंने भौतिक रे ना से दिव्य हो कारण भगवान दिव्य ना ଜନ୍ମ କର୍ମଚମେ ଦିବ୍ୟ ଭଗବାନ ସହ ଦିବ୍ୟ ଭଗବାନ ସହ ଯୁକ୍ତ ହେଲେ ଆମେ ମଧ୍ୟ ଦିବ୍ୟ ହୋଇଯିବା। ଦିବ୍ୟ ସ୍ତରକୁ ଗଲେ ଆମେ ଭଗବାନ ବୁଝିପାରିବା। ତେଣୁ ସେତେବେଳେ ପର୍ଯ୍ୟନ୍ତ ଦିବ୍ୟସ୍ତର ନଯିବା ପର୍ଯ୍ୟନ୍ତ ଭଗବାନ ଏ ଇନ୍ଦ୍ରିୟମାନଙ୍କୁ ଉର୍ଦ୍ଧ୍ୱରେ ରହିଛନ୍ତି। ଦିବ୍ୟସ୍ତରକୁ ଗଲେ ମଧ୍ୟ ସେ ସବୁବେଳେ ଉର୍ଦ୍ଧ୍ୱରେ ରହିବେ। ତେଣୁ ଭଗବାନଙ୍କ ଗୋଟେ ନାମ ହେଉଛି ଅଧକ୍ଷଜ ଅଧ ଅକ୍ଷଜ ଯସ୍ମାତ୍, ଯାହାଙ୍କ ପାଖରେ ଆମର ଯେତେ ସବୁ ଇନ୍ଦ୍ରିୟ ରହିଛନ୍ତି ତାଙ୍କ ତଳେ ରହିବ, ନିମ୍ନରେ ରହିବ, ଅଧ ନିମ୍ନରେ ରହିବ, ତାଙ୍କ ପାଖକୁ ଆମେ ଯାଇପାରିବା ନାହିଁ। ସବୁବେଳେ ପାଇଁ ସେ ଅଧକ୍ଷଜ ରହିବେ, କିନ୍ତୁ ସେଇ ଅଧକ୍ଷଜଙ୍କୁ ଭଗବାନଙ୍କୁ ସବିପୁଂସ ଯଦି ଆମେ ଭକ୍ତି କରିବା, ଭଗବାନ ସେବାରେ ନିଯୁକ୍ତ ରହିବା, ଏ ଭକ୍ତି ନଅଟି ଅଙ୍ଗ ରହିଛି। ଏ ନଅଟି ଅଙ୍ଗ ଆରମ୍ଭ ହେଉଛି ଶ୍ରବଣରୁ। ଆପଣ ଯେଉଁ ଶ୍ରବଣ କରୁଛନ୍ତି ଏ ଭକ୍ତି କରୁଛନ୍ତି, ଯେଉଁମାନେ ଶ୍ରବଣ କରିବେ ସେମାନେ ଭବିଷ୍ୟତରେ କୀର୍ତ୍ତନ କରିବେ। ଆମେ ବର୍ତ୍ତମାନ କଥା କହୁଛେ ଯେ କୀର୍ତ୍ତନ ଇଏ ହେଉଛି ଭଗବାନଙ୍କ ସେବା, ଭକ୍ତି ହେଉଛି। ଏବଂ ବିଷ୍ଣୁ ସ୍ମରଣ, ଭଗବାନ ସ୍ମରଣ କରିବା, ଯେଉଁଠି ଶ୍ରବଣ ହେଉନାହିଁ ବା କୀର୍ତ୍ତନ ହୋଇପାରୁନାହିଁ ସେଠି ସ୍ମରଣ କରିବା। ଏ ଯେଉଁ ନଅଟି ଅଙ୍ଗ ରହିଛି ଭକ୍ତିର, ଏ ଭାଗବତ ସପ୍ତମ ସ୍କନ୍ଧର ପଞ୍ଚମ ଅଧ୍ୟାୟରେ ପ୍ରହ୍ଲାଦ ମହାରାଜ କଥା କହିବେ। ତାଦେହରେ ଏଇ ତିନୋଟି ହେଉଛି ମୁଖ୍ୟ, ଶ୍ରବଣ କୀର୍ତ୍ତନ ଏବଂ ସ୍ମରଣ। ତେଣୁ ଏହିଭଳି ଭାବରେ ଯେତେ ଭକ୍ତିର ଅଧ୍ୟକ୍ଷ ଯେ ଅହେତୁକି ଅହେତୁକି ଏ ଭକ୍ତି କରିବା ପାଇଁ କୌଣସି ଯୋଗ୍ୟତା ଦରକାର ନାହିଁ, କୌଣସି ହେତୁ ବା କୌଣସି କାରଣ ଦରକାର ନାହିଁ। ଏଇଟା ନହେଲେ ତୁମେ ଭକ୍ତି କରିପାରିବ ନାହିଁ, ଏଇଟା ତୁମର ନାହିଁ ଯୋଗ୍ୟତା ନାହିଁ ତୁମେ ଭକ୍ତି କରିପାରିବ ନାହିଁ, ଏ ନାହିଁ। ଅହେତୁକି ଅନକଣ୍ଡିସନାଲ ନୋ ୱିଦାଉଟ୍ ରେଷ୍ଟ୍ରିକ୍ସନ୍, ଯିଏ କେହି ଆବାର ବୃଦ୍ଧ ଜନିତା ଦରିଦ୍ରଠାରୁ ଆରମ୍ଭ କରି ସମସ୍ତ ଜୀବମାନଙ୍କ ପାଇଁ, ଜୀବ ମାତ୍ରେ ମୁସଲମାନ ହଉ ଖ୍ରୀଷ୍ଟିଆନ ହଉ ଇଏ ହଉ, ଆମେ ଯେଉଁ ଇସ୍କନ ଦେଖୁଛନ୍ତି ସମସ୍ତେ ଯୋଗ ଦେଉଛନ୍ତି କାହିଁକି ନା ପରଧର୍ମ ଗ୍ରହଣ କରୁଛନ୍ତି। ପୁଂସାଙ୍ଗ ମନୁଷ୍ୟମାନଙ୍କର କୁହାଯାଉନି, ହିନ୍ଦୁମାନଙ୍କର ଆପଣ ମନ୍ଦିରକୁ ହିନ୍ଦୁମାନେ କେବଳ ଆସିବେ ନା, ସମସ୍ତେ ପୁଂସାଙ୍ଗ ଯେକୌଣସି ମନୁଷ୍ୟ ସମସ୍ତେ ଆସିପାରିବେ। ଅହେତୁକି ଏବଂ ଅପ୍ରତିହତା, ଅପ୍ରତିହତା କହିଲେ କୌଣସି ସମୟରେ ଏଟାକୁ ବାଧା ଦିଆଯାଇପାରିବ ନାହିଁ, ଅପ୍ରତିହତା। ତେଣୁ ଇଏ ଏଇଟା ଦ୍ୱାରା ଯେ ଆତ୍ମା ସୁପ୍ରସିଦ୍ଧି, ଆତ୍ମାର ବହୁତ ଅତ୍ୟନ୍ତ ଆନନ୍ଦିତ ହେବ, ସୁପ୍ରସିଦ୍ଧି। ଏହି ପ୍ରଥମ ଦୁଇଟି ପ୍ରଶ୍ନର ଉତ୍ତର ଏ ରହିଛି। ତୃତୀୟ ପ୍ରଶ୍ନ କ'ଣ ଥିଲା? ତୃତୀୟ ପ୍ରଶ୍ନ ଥିଲା ଯେ କେମିତି ଭଗବାନ ବସୁଦେବ ଏବଂ ଦେବେନ୍ଦ୍ର ପୁତ୍ର ରୂପେ ଆସିଲେ, ଭଗବାନଙ୍କର ଜନ୍ମ ବିଷୟରେ କୁହନ୍ତୁ। ଏବଂ ଚତୁର୍ଥ ହେଲା ତତ୍ସ କର୍ମାଣି ଉଦାରାଣି, ତାଙ୍କର ଉଦାର କର୍ମ, ଏ ଚାରୋଟି ପ୍ରଶ୍ନ ଥିଲା। ତେଣୁ ଏହି ଚାରୋଟି ପ୍ରଶ୍ନର ଉତ୍ତରରେ ଏହି ଦ୍ୱିତୀୟ ଅଧ୍ୟାୟ ଏହି ପ୍ରଥମ ଶ୍ଲୋକରେ ଏହି ଶ୍ଲୋକରେ ଦୁଇଟି ପ୍ରଶ୍ନର ଉତ୍ତର ଦିଆଗଲା। ତୃତୀୟ ପ୍ରଶ୍ନର ଉତ୍ତର ଦେବେ ପ୍ରଥମ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟ କେଉଁ ଶ୍ଲୋକ, ସେଇଟା ହେଉଛି ଉଣେଇଶ ଶ୍ଲୋକ ଅଣତିରିଶ ଶ୍ଲୋକ, ଅଣତିରିଶ ଶ୍ଲୋକରେ ସେଇଟା କହିବେ। ସ ଏ ବେଦମ ସସର୍ଜାଗ୍ରେ ଭଗବାନ ଆତ୍ମାୟା ସଦସତ୍ ରୂପୟା ଚାଷୁ ଗୁଣମୟା ଗୁଣ ବିଭୁ ଅଗୁଣ ବିଭୁ। ଭଗବାନ କିଭଳି ଆସୁଛନ୍ତି, ବିଭିନ୍ନ ତାଙ୍କର ଭଗବାନଙ୍କର ଜନ୍ମ କଥା ଯେଉଁ କୁହାଯାଇଛି, ଏଇଭଳି ଭାବରେ ଭଗବାନ ତାଙ୍କର ଆସୁଛନ୍ତି, ଯେଉଁ ରହିଛନ୍ତି କାରଣ ସାଗର ଯେଉଁ ରହିଛନ୍ତି। ସ ଏବେ ସସର୍ଜାଗ୍ରେ ସୃଷ୍ଟିର ଆରମ୍ଭ ହେଉଛି, ଏଇଭଳି ଭାବରେ ଭଗବାନ ଆସୁଛନ୍ତି। ଭଗବାନ କାରଣଦେବ ସାଇ ବିଷ୍ଣୁ ରହିଛନ୍ତି କାରଣଦେବ ସାଗରରେ, ତାଙ୍କଠାରୁ ଗର୍ଭୋଦକ ସାଇ ବିଷ୍ଣୁ ଆସୁଛନ୍ତି, ତାଙ୍କ ପାଖରୁ ବିଭିନ୍ନ ପ୍ରକାର ସୃଷ୍ଟି ହେଉଛି, ତାଙ୍କ ପାଖରୁ କ୍ଷୀରୋଦକ ସାଇ ବିଷ୍ଣୁ ଆସୁଛନ୍ତି, କ୍ଷୀରୋଦକ ସାଇ ବିଷ୍ଣୁର ପାଖରୁ ବିଭିନ୍ନ ପ୍ରକାର ଅବତାର ଆସୁଛନ୍ତି। ଏଇଭଳି ଭାବରେ ଭଗବାନଙ୍କର ଜନ୍ମ, ଭଗବାନ ଯଦିଓ ଅଜନ୍ମ କିନ୍ତୁ ସେ ଜନ୍ମ ନେଉଛନ୍ତି। ଯେଉଁ ବି ସନ୍ନ ବ୍ୟାତ୍ମା ଭୂତାନାମି ସ୍ୱରୂପି ସନ୍, ତେଣୁ ଏ ଚାଲିବ ଚତୁଷ୍କନ୍ଧ ପଦରେ ଚାଲିବ କଥା। ଭଗବାନଙ୍କ ବିଭିନ୍ନ ଅବତାର ବିଷୟରେ ବର୍ଣ୍ଣନା କରାଯିବ, ଏସବୁ ଆସିବ, ଭଗବାନଙ୍କ ବିଭିନ୍ନ କର୍ମ ବିଷୟରେ ବର୍ଣ୍ଣନା କରାଯିବ, ଏସବୁ ଦିବ୍ୟ ଜନ୍ମ କର୍ମ ଚିହ୍ନ ଦିବ୍ୟମ। ତେଣୁ ଭଗବାନଙ୍କର ଯେଉଁ ତତ୍ସ କର୍ମାଣି ଉଦାରାଣି, ଏ ଚତୁର୍ଥ ପ୍ରଶ୍ନର ଉତ୍ତର ତେତିଶ ଶ୍ଲୋକରେ କୁହାଯିବ ଏଇ ଏଇ ଅଧ୍ୟାୟରେ। ସେଉଛି କ'ଣ ନା ଭାବ ଏତେସ ସତ୍ୟେନ ଲୋକାନ୍ୟ ଲୋକ ଭାବନା ଲୀଳାବତାରା ଅନୁ ଲୀଳାବତାରା ଦେବ ତିର୍ଯ୍ୟ ନରାଦିଶୁ, ଲୀଳାବତାର ଅନୁରତ ଭଗବାନ ବିଭିନ୍ନ ଅବତାର ନେବେ, ବିଭିନ୍ନ ପ୍ରକାର ଲୀଳା କରିବେ, କେତେବେଳେ ଦେବ ସମାଜରେ ଲୀଳା କରିବେ, କେତେବେଳେ ତିର୍ଯ୍ୟକ ପଶୁ ସମାଜରେ ଲୀଳା କରିବେ, କେତେବେଳେ ମନୁଷ୍ୟ ସମାଜରେ ଆସିବେ। ଏଇଭଳିଆ ବିଭିନ୍ନ ପ୍ରକାର ଭଗବାନଙ୍କ କର୍ମ ରହିଛି, ଅନେକ କର୍ମ ରହିଛି ଭଗବାନଙ୍କର। ଏଭଳି କର୍ମ ରହିଛି ଯିଏକି ଗୁଣଗାନ କଲେ ମଧ୍ୟ, ଭଗବାନଙ୍କର କର୍ମ ବା ଲୀଳା ସବୁ ବା ଗୁଣ ସବୁ ଗାନ କଲେ ମଧ୍ୟ ଶେଷ ହେବ ନାହିଁ। ସେଥିପାଇଁ ତାଙ୍କୁ ଅନନ୍ତ ବୋଲି କୁହାଯାଏ। ଆମର ଜଣେ ଭଗବାନ ରହିଛନ୍ତି ଅନନ୍ତଦେବ, ଯିଏକି 1000 ଫଣା ରହିଛି, ସର୍ପ ଆକାର ରହିଛନ୍ତି, ସମଗ୍ର ବିଶ୍ୱ ବ୍ରହ୍ମାଣ୍ଡକୁ ଧାରଣ କରିଛନ୍ତି। ସେ ତାଙ୍କର 1000 ମୁଖରେ ସୃଷ୍ଟିର ଆଦିରୁ ଭଗବାନଙ୍କର ଗୁଣଗାନ କରୁଛନ୍ତି। ସେ ଶେଷ ଏପର୍ଯ୍ୟନ୍ତ ମଧ୍ୟ ହୋଇପାରୁନାହିଁ। ଭଗବାନ ହେଉଛି ଅନନ୍ତ। ଏଇ ଭାଗବତମ ଦ୍ୱାଦଶ ସ୍କନ୍ଧ ପର୍ଯ୍ୟନ୍ତ କଥା କହିକରି ସୁଧ ଗୋସ୍ୱାମୀ ମଧ୍ୟ ତୃପ୍ତି ହୋଇପାରିବେ ନାହିଁ। ତେଣୁ ଅନ୍ତିମରେ ସେ କହିଦେବେ, ଏଇ ଶ୍ଳୋକଟି କହିବେ, ପ୍ରଭୁ ମୁଁ ଆପଣଙ୍କର ଗୁଣକର୍ମ କିଛି ବର୍ଣ୍ଣନା କରିପାରିଲି ନାହିଁ। ଜନ୍ ବ୍ରହ୍ମା ବରୁଣେନ୍ଦ୍ର ରୁଦ୍ର ମରୁଦ ସ୍ତୁନନ୍ତି ଦିବ୍ୟସ୍ତବୀ ବେଦେଇ ସାଙ୍ଗବଦ କମୁଷ୍ୟ ଦେଇ ଗାୟନ୍ତି ଜନ୍ ଶ୍ୟାମ ଗାହା ଧ୍ୟାନାବସ୍ଥିତ ତଦ୍ଗତେନ ମନସା ପଶନ୍ତି ଜନ୍ ଯୋଗିନ ଯଶ୍ୟାନ୍ତମ୍ ନ ବିଦୁ ସୁରାଶ୍ରବଣ ଦେବାଇ ତସ୍ମିନ। ତାଙ୍କର ଅନ୍ତ କେହି ପାଇପାରନ୍ତି ନାହିଁ, ମୁଁ କ'ଣ ପାଇବି ପ୍ରଭୁ, ମୁଁ କେବଳ ନମସ୍କାର କରୁଛି। ତେଣୁ ଦ୍ୱାଦଶ ସ୍କନ୍ଧ ପର୍ଯ୍ୟନ୍ତ ଯଦିଓ ଉତ୍ତର ଦିଆଯାଇଛି ଯେ ସେ ସେ ପ୍ରଶ୍ନର ଉତ୍ତର ହୋଇଗଲା ତା ନୁହଁ, ଭଗବାନଙ୍କର ଅନନ୍ତ ଗୁଣ ରହିଛି। କେବଳ ସାର ଜିନିଷଟେ ବି କୁହାଯାଇଛି, ସାରମ୍ ସର୍ବବେଦ ଇତିହାସ ନା ସାରମ୍ ସାରମ୍ ସମୁଦୂତମ୍, ସମସ୍ତ ବେଦ ସମସ୍ତ ଇତିହାସରୁ ସାର ଜିନିଷଟା ଏଇ ଭାଗବତମରେ ଆସିଛି। ତେଣୁ ଆମେ ଆପଣମାନଙ୍କୁ ଭାଗବତମ ଯେଉଁ ଶାସ୍ତ୍ର ରହିଛନ୍ତି, ଜୀବନସାରା ଚେଷ୍ଟା କଲେ ମଧ୍ୟ ଆମେ ଶାସ୍ତ୍ର ପଢ଼ିପାରିବା ନାହିଁ, କିନ୍ତୁ ତାର ସବୁ ସାର ଏ ଭାଗବତମରେ ଅଛନ୍ତି। ଏ ଭାଗବତ ମଧ୍ୟ ସାର କରିକି ଆମେ ଗୋଟିଏ ଗୋଟିଏ ଅଧ୍ୟାୟ ପଢ଼ାନ୍ତୁ କହିବା। ତେଣୁ ଆଜି ଦ୍ୱିତୀୟ ଅଧ୍ୟାୟ ଏଇଭଳି ଭାବରେ କୁହାଗଲା। ନେକ୍ସଟ ଟାଇମ୍ ଆମେ ତୃତୀୟ ଅଧ୍ୟାୟ ପାଇବା, ତୃତୀୟ ଅଧ୍ୟାୟରେ ଆଉ 2 ପ୍ରଶ୍ନର ଉତ୍ତର ରହିଛି। ତେଣୁ ଏଇଭଳି ଭାବରେ ଭଗବାନଙ୍କର ଯେଉଁ କର୍ମ ଜନ୍ମ ଇତ୍ୟାଦି ସବୁ ଅନନ୍ତ ରହିଛି, ସେ ସେହିପାରିବ ନାହିଁ, କିନ୍ତୁ ସାର ଜିନିଷଟା ଭାବରେ ସାର ଜିନିଷଟା କୁହାଯାଇଛି। ତେଣୁ ଆମର ବହୁତ କଥା ଅଛି, ଆନାଉନ୍ସମେଣ୍ଟ କରାଯିବ। ତେଣୁ ଆ ପୂର୍ବରୁ ଆମେ ପଚାରିବା କିଛି, ଯେଉଁ ଆମେ କଥା କହିଲେ ତା ଭିତରେ କିଛି କଥା କହିବା କିଛି ବୁଝିବା ବାକି ରହିଲା, ସମ୍ବଲପୁର ଭାଷା ନାଇଁ ନାଇଁ ଜାଣି, ତେଣୁ ଆପଣଙ୍କୁ ବୁଝିବାର କିଛି ଅସୁବିଧା ହୋଇଥାଇପାରେ ବା କିଛି ସନ୍ଦେହ ରହିଥାଇପାରେ, ପ୍ରଶ୍ନ ଥାଇପାରେ, ନହେଲେ ଆମର ସବୁ ଅନ୍ୟାନ୍ୟ କାର୍ଯ୍ୟ ସବୁ ଆରମ୍ଭ କରାଯିବ। ଯାହା ହଉ, ଆପଣମାନଙ୍କୁ ବହୁତ ଧନ୍ୟବାଦ। ଆପଣମାନେ ଏତେ ସମୟ ଧରି ଏଇ ଭାଗବତମର ଶ୍ରବଣ କଲେ, ଏ ଭବରୋଗର ଔଷଧ ଆପଣ ପ୍ରାପ୍ତ ହେଲେ ଏତେ ସମୟ ଧରି। ତେଣୁ ବର୍ତ୍ତମାନ ଆମର ଆସନ୍ତା 17 ତାରିଖ ଏକାଦଶୀ ତିଥି, ତା'ପର ଯେଉଁ 21 ତାରିଖ ପଡ଼ିବ ହେଉଛି ଭଗବାନଙ୍କର ଆବିର୍ଭାବ। ଯେଉଁ ଜନ୍ମକର୍ମ କଥା କୁହାଯାଇଛି, ଭଗବାନଙ୍କର ଆବିର୍ଭାବ ନିତ୍ୟ ସବୁବେଳ ପାଇଁ ଚାଲିଛି। ତେଣୁ 21 ତାରିଖରେ ଗୌରା ବିବାହ ତିଥି, ଭଗବାନ ଗୌରାଙ୍ଗ ମହାପ୍ରଭୁ, ଯେଇ ଗୌର ସେଇ କୃଷ୍ଣ ସେଇ ଜଗନ୍ନାଥ, ସେଇ ଗୌରାଙ୍ଗ ମହାପ୍ରଭୁଙ୍କ ଆବିର୍ଭାବ ପାଳନ କରାଯିବ 21 ତାରିଖରେ। ସନ୍ଧ୍ୟା ପର୍ଯ୍ୟନ୍ତ ରହିଛି ଉପବାସ, ତେଣୁ ଗୌରାଙ୍ଗ ମହାପ୍ରଭୁଙ୍କ କଥା କୁହାଯିବ, ଅଭିଷେକ ହେବ, ପ୍ରସାଦ ଦିଆଯିବ, ଅନୁକଳ୍ପ ପ୍ରସାଦ ସବୁ ରହିଛି। ଏବଂ 14 ତାରିଖରେ ଭଗବାନ ରାମଚନ୍ଦ୍ରଙ୍କର ଆବିର୍ଭାବ, ସେଇଟା ମଧ୍ୟ ରବିବାର, ସବୁ ରବିବାର ଏତେ ଚାଲିଛି ରବିବାର ସିରିଜ। ତେଣୁ ଏ ରବିବାର ପାଇଁ ରାମନବମୀ ଆମର ହେଉଛି ଶ୍ରେଷ୍ଠ। ଆମର ଗୁରୁଦେବ ଚାହିଁଥିଲେ ଏ ରାମନବମୀକୁ ମେନ୍ ଫଙ୍କସନ୍ ହେବ ଆମର ଏ ମନ୍ଦିରର। ଭଗବାନ ରାମଜୀ ରହିଛନ୍ତି, ତାଙ୍କର ଆବିର୍ଭାବ ତିଥି ଭଗବାନ ରାମଚନ୍ଦ୍ରଙ୍କର ରାମନବମୀ, ଏଇ ତିଥିରେ ଭଗବାନ ଆବିର୍ଭାବ ହୋଇଥିଲେ। ତେଣୁ ଭଗବାନ ଆବିର୍ଭାବ ହେବେ ଏଠି, ଭଗବାନ ଆବିର୍ଭାବ ହେଉଛି ନିତ୍ୟ ସବୁବେଳ ପାଇଁ। ଭଗବାନ ବର୍ତ୍ତମାନ ମଧ୍ୟ କେଉଁଠି ଭଗବାନ ରାମଚନ୍ଦ୍ର ଅବତାର ନେଇଥିବେ, ତେଣୁ ସେ 14 ହେବ, ତା ପାଇଁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ସବୁ ଚାଲିଛି। ଆମର ରଙ୍ଗନନ୍ଦନ ଧାମ ତରଫରୁ ଭକ୍ତମାନେ ଚେଷ୍ଟା କରୁଛନ୍ତି କେମିତି ସୁନ୍ଦର ଆକାରରେ ଭଗବାନ ରାମଜୀଙ୍କର ସେବା କରିହେବ। ତେଣୁ ଆମେ ଗତକାଲି ସମ୍ବଲପୁରରେ ସେ ବିଷୟରେ ଆଲୋଚନା କରିଥିଲେ। ଆମର ବହୁତ ମାତାଜୀମାନେ ଇଣ୍ଟରନ୍ୟାସନାଲ ୱିମେନ୍ସ ଡେ 8 ପାଳନ ହେଲା, ତେଣୁ ବହୁତ ମାତାଜୀମାନେ ଆଗେଇ ଆସିଲେ, ସବୁ ନେଇଛନ୍ତି ରସିଦ ବହି ନେଇଛନ୍ତି, କଲେକ୍ସନ୍ କରିବେ ରାମଜୀଙ୍କ ପାଇଁ, ରାମଜୀଙ୍କର ଭଗବାନ ରାମଜୀଙ୍କର ଯେଉଁ କାର୍ଯ୍ୟ ପାଇଁ ଗୁଣ୍ଡୁଚିଙ୍ଗ ସେମାନେ ମଧ୍ୟ ସାହାଯ୍ୟ କରିଥିଲେ, ହନୁମାନ ସାହାଯ୍ୟ କରିଛନ୍ତି, ଗୁଣ୍ଡୁଚିଙ୍ଗ ସେମାନେ ମଧ୍ୟ ସାହାଯ୍ୟ କରୁଥିଲେ। ସେତୁବନ୍ଧ ନିର୍ମାଣରେ ରହିଛି ଆମ ଶିଶୁଙ୍କ ରାଧାକୃଷ୍ଣ ସ୍ୱାମୀ ମହାରାଜ କହନ୍ତି ଆମର ଭାରତବର୍ଷରେ ଯେଉଁ ଗୁଣ୍ଡୁଚି ମୂଷା ସେମାନେ ହେଉଛନ୍ତି ଧନ୍ୟ, କାରଣ ସେ ଗୁଣ୍ଡୁଚି ମୂଷାରେ ତିନୋଟି ଗାଁର ରହିଛି, ପାଶ୍ଚାତ୍ୟ ଜଗତରେ ନାହିଁ। ଆମେ ତ ଯାଇଥିଲୁ ଦେଖିନୁ ସେସବୁ ନାହିଁ, ସେସବୁ ତାଙ୍କ ପାଖରେ ସେ ଇଏ ନାହିଁ। ଭାରତବର୍ଷର ଏମାନେ ଏ ଗୁଣ୍ଡୁଚି ମୂଷା ରାମଚନ୍ଦ୍ର ଆଉଁସି ଦେଇଥିଲେ ତାଙ୍କୁ। ତେଣୁ ସେଇଭଳି ଭାବରେ ଯାହାର ଯେତିକି ଶକ୍ତି ରହିଛି ଆମେ ଆମ ଶକ୍ତି ଦ୍ୱାରା ଆମେ ଭଗବାନ ରାମଜୀଙ୍କର ସେବା କରିବା, ଆମେ ଏଇ ଲୋକମାନଙ୍କର ମଙ୍ଗଳ କରାଯାଉଛି, ଏଇଥିରେ ଆପଣମାନେ ମଧ୍ୟ ସାହାଯ୍ୟ କରିବେ ହେଲେ ଆପଣମାନଙ୍କର ମଙ୍ଗଳ ହେବା ସହିତ ସମସ୍ତ ମନୁଷ୍ୟମାନଙ୍କର ମଙ୍ଗଳ ହେବ। ସବି ପୁଂସାଙ୍କର ଧର୍ମ, ଇଏ ହେଉଛି ମନୁଷ୍ୟମାନଙ୍କର ଶ୍ରେଷ୍ଠ ଧର୍ମ, ଯେତ ଭକ୍ତିର ଅଧ୍ୟକ୍ଷ ଯେ। ତେଣୁ ଏଇ ଭକ୍ତି କିଭଳି ହେବ, ଭଗବାନଙ୍କୁ ସେବା କଲେ ଭକ୍ତି ମଧ୍ୟ ହେବ। ବହୁତ ପ୍ରକାର ନଅଟି ଅଙ୍ଗ ରହିଛି, ଖାଲି ଶ୍ରବଣ କୀର୍ତ୍ତନରେ ଶେଷ ହୋଇଯାଉନାହିଁ, ଭଗବାନ ପାଇଁ କିଛି ସେବା କରିବାକୁ ପଡ଼ିବ। ତେଣୁ ଆ ପରେ ଆମର ରହିଛି କାର୍ଯ୍ୟକ୍ରମ, ପ୍ରଭୁ ଆମର ଗତ ରବିବାର ଗୋପୀନାଥ ପ୍ରଭୁ ଆସିନଥିଲେ, ଯେତେବେଳେ ଆସିଛନ୍ତି ଭଗବାନ ନାମ ଜପ କରିବା, ଏବଂ ଯେଉଁମାନେ କି ସାହାଯ୍ୟ କରିବେ କିଛି ରସିଦ ବହି ନେବା ପାଇଁ ଚାହିଁବେ ଆମର ଆନନ୍ଦବର୍ଦ୍ଧନ ପ୍ରଭୁ ସହିତ କଥା ହେବେ, ସେ ରସିଦ ବହି ନେବେ, କିଛି ସାହାଯ୍ୟ ଯୋଗାଡ଼ କରିବେ। ଏଇଭଳି ଭାବରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ସବୁ ରହିଛି। ତେଣୁ ଆମର କଥାକୁ ଏଇଠି ବିଶ୍ରାମ ଦେବା, ହଁ ଜପବାଳା, ତେଣୁ ଆମର କଥାକୁ ଏଇଠି ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସମ୍ବେଦ ଗୌର ଭକ୍ତ କି ଜୟ ଗୌର ପ୍ରମାନନ୍ଦେ ଜୟ ଶ୍ରୀ ପ୍ରଭୁପାଦ ମହାରାଜ।
Hare 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 Ram Hare Ram 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 Hare Hare कृष्ण कृष्ण हरे 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 राम 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 हरे 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 कृष्ण 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 हरे 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 राम 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 हरे 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 कृष्ण 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 हरे 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 राम 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 हरे 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 कृष्ण 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 हरे 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 राम 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 हरे 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 कृष्ण 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 हरे 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 राम 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 हरे 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 कृष्ण 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 हरे 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 राम 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 हरे 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 कृष्ण 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 हरे 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 राम 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 हरे 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 कृष्ण 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 हरे 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 राम 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 हरे 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 कृष्ण 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 हरे राम 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 हरे 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 कृष्ण 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 हरे राम 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 हरे 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 कृष्ण 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 हरे राम 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 हरे 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 कृष्ण 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 हरे राम 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 हरे 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 कृष्ण 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 हरे राम 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 हरे 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 कृष्ण 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 हरे राम 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 हरे 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 कृष्ण 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 हरे राम 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 हरे 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 कृष्ण 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 हरे राम 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 हरे 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 कृष्ण 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 हरे राम 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 हरे 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 कृष्ण 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 हरे राम 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 हरे 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 कृष्ण 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 हरे राम 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 हरे 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 कृष्ण 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 हरे राम 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 हरे 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 कृष्ण 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 हरे राम 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 हरे 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 कृष्ण 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 हरे हरे राम 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 हरे 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 कृष्ण 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 हरे राम 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 हरे 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 कृष्ण 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 हरे हरे